स्कंद षोडश अध्याय श्लोक सतीश ब्रह्मवाच अथ ते मुनयो दृष्ट्वा नयनानन्दभाजनम् वैकुण्ठं तदधिष्ठानं विकुण्ठं च स्वयं प्रभम् अथ ते मुनयो दृष्ट्वा नयनानन्दभाजनम् वैकुण्ठं तदधिष्ठानं विकुण्ठं च स्वयं प्रभम् अथ ते मुनयो दृष्ट्वा नयनानन्दभाजनं वैकुण्ठं तदधिष्ठानं विकुण्ठं च स्वयं प्रभम् अथ ते मुनयो दृष्ट्वा नयनानन्दभाजनं वैकुण्ठं तदधिष्ठानं विकुण्ठं च स्वयं प्रभम् शब्दान् भाग ब्रह्मा उवाच श्री ब्रह्मा जी कहिले अथ वर्तमान ते सेमाने मुनयः मुनिगण दृष्ट्वा देखिबा परे नयन चक्षुर आनंद भाजनम जनक वैकुंठं वैकुंठ लोक तत् तांकर भगवान कर अधिष्ठान धाम विकुंठं भगवान च च एवं स्वयं प्रभम स्वप्रकाश शुक्रानुवाद श्री ब्रह्मा जी कहले यहाँ से मुनिगण नयनानंदजनक स्वप्रकाश भगवान वैकुंठनाथ और तांकर धाम वैकुंठ लोक दर्शन करी से दिव्य धाम त्याग कले बाबा त्रिभाव जी ये भगवान का दिव्य धाम स्वयं प्रभ अटे यह श्रीमद भगवद गीतार श्लोक स्वीकृत रही श्रीमद भगवद गीतार कहुई जे चित जगत में सूर्य चंद्र कि विद्युत आलोक आवश्यकता नहीं सूचित हो चित जगत समस्त लोक स्वयं प्रभ स्वयं संपूर्ण एवं स्वतंत्र से सबकि परिपूर्ण अटे भगवान श्रीकृष्ण कहते जदि कौन व्यक्ति थे से वैकुंठ लोक को जाए से आवेदे से फेरे ना वैकुंठ लोक अधिवासीगण ये भौतिक जगत को केवे फेरती ना किंतु जय और विजय कथा भिन्न प्रकार अटे से किसी काल भौतिक जगत को आसिले और पुणी वैकुंठ लोक को फेरीगले ओं अज्ञान जीवनांध्य ज्ञान श्राख्या चक्षुरा श्री गुरुवे नमः हरे कृष्ण आज आम श्रीमद्भागवतम तृतीय स्कंद षोडश अध्याय श्लोक सतैश उपर आलोचना करवा तेणु ब्रह्मा देवता मान को यह भाव में कहते जे वैकुंठ लोकर सप्तम द्वार जो कथोपकथन होता भगवान विष्णुकर एवं चारि कुमार से कथा को वर्णना कर सारापर वर्तमान ब्रह्मा कौशन देवता मान को जे अथ ते मुनयो दृष्ट्वा यही भाव में चारि कुमार से मैने भगवान लोक को दर्शन कले स्वचक्ष दर्शन कले आम यही चक्षु मध्यम भगवान जदि आस उपस्थित हमें दर्शन करना दिव्य चक्षु दरकार शास्त्र कहुई अथ श्रीकृष्ण नामादि न भवे ग्राह्यम इंद्रिय सेवन मुखे जीवाद स्वयं स्फूर्ति अद आमर जो चक्षु इत्यादि रही इंद्रिय मान सब रही ଏ ଇନ୍ଦ୍ରିୟ ସବୁ ହେଉଛନ୍ତି ପ୍ରାକୃତ ଇନ୍ଦ୍ରିୟ। ଏ ପ୍ରାକୃତ ଇନ୍ଦ୍ରିୟରେ ଅପ୍ରାକୃତ ବସ୍ତୁକୁ ଆମେ ଦେଖିପାରିବା ନାହିଁ ବା ଅନୁଭବ କରିପାରିବା ନାହିଁ। ତେଣୁ ସେବନମୁଖୀ ଜୀବାଦୁ ଏଇ ଇନ୍ଦ୍ରମାନଙ୍କୁ ଯଦି ଆମେ ଭଗବାନଙ୍କ ସେବାରେ ଲଗେଇବା ଏବଂ ସବୁଠାରୁ ପ୍ରାଥମିକ ସେବା କରିବା ଆମେ ଜିହ୍ୱା ମାଧ୍ୟମରେ ଜିହ୍ୱାଦୁ। ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ଯେଉଁ ଇନ୍ଦ୍ରିୟରେ ଦୁଇଟି କାମ କରିହେବ, ଗୋଟେ କଥା କହିହେବ ଏବଂ ଗୋଟେ ରସନା ବା ସ୍ୱାଦୁ ଗ୍ରହଣ କରିହେବ। ତେଣୁ ଏ ଦୁଇ ଭାବରେ ଜିହ୍ୱା ଗୋଟିଏ ଇନ୍ଦ୍ରିୟ ହେଲେ ମଧ୍ୟ ଦୁଇ ପ୍ରକାର ସେବା କରୁଛି ଭଗବାନଙ୍କର ସେବା କରିପାରିବ। କିନ୍ତୁ ସାଧାରଣତଃ ଲୋକମାନେ ଭଗବାନଙ୍କ ସେବାରେ ଯିବାକୁ ନିଯୁକ୍ତ କରୁନାହାନ୍ତି, ସେମାନେ ଇନ୍ଦ୍ରିୟ ତୃପ୍ତିରେ ଯିବାକୁ ନିଯୁକ୍ତ କରୁଛନ୍ତି। ବହୁତ କଥା କହୁଛନ୍ତି କିନ୍ତୁ ଆତ୍ମ ସମ୍ବନ୍ଧରେ ଆତ୍ମା ଆତ୍ମତତ୍ତ୍ୱ ବିଷୟରେ ଲୋକମାନେ ତ ଜାଣିନାହାନ୍ତି କହିବା କଥା କ'ଣ କହୁଛନ୍ତି କେଉଁଠି। ଏବଂ ପ୍ରସାଦ ମଧ୍ୟ ଖାଦ୍ୟ ଯେଉଁ ଗ୍ରହଣ କରିବାର ମଧ୍ୟ ଖାଦ୍ୟ ମଧ୍ୟ ଏଇଭଳି ଭାବରେ ଅନେକ ପ୍ରକାର ଅମେଧ୍ୟ ଯେଉଁଟା ଖାଇବା କଥା ନୁହଁ ତାହା ହିଁ ଖାଉଛନ୍ତି। ଏବଂ ଯଦି ବା କେତେ ଜଣ ଭଲ ଖାଦ୍ୟ ଖାଉଛନ୍ତି, ଶତ୍ରୁଗୁଣର ଖାଦ୍ୟ ଶତ୍ରୁଗୁଣର ଖାଦ୍ୟ ଖାଉଛନ୍ତି, କିନ୍ତୁ ତଥାପି ସେମାନେ ପାପ ହିଁ ଭକ୍ଷଣ କରୁଛନ୍ତି। ଯେଉଁ ଖାଦ୍ୟ ଭଗବାନଙ୍କୁ ଅର୍ପଣ କରାଯାଉ ନାହିଁ ସେ ଖାଦ୍ୟ ପାପ ହିଁ କେବଳ ପାପ ହିଁ ତେଣୁ ଭକ୍ଷଣ କରେ। ତେଣୁ ଏଇ ଜିହ୍ୱା ମାଧ୍ୟମରେ କେତେ ଭଗବାନ କୃପା କରି ଏ ଜିହ୍ୱାକୁ ଆମକୁ ଦେଇଛନ୍ତି। ଲୋକମାନେ କଥା କହିପାରୁନାହାନ୍ତି, ଖନା ହେଇଯାଇଛନ୍ତି କଥା କହିପାରୁନାହାନ୍ତି, ମୁକ କଥା କହିପାରୁନାହାନ୍ତି, ତାଙ୍କ ପାଇଁ ଅବଶ୍ୟ ବିଭିନ୍ନ ପ୍ରକାର ଆଜିକାଲି ଏକ୍ସପ୍ରେସନ୍ କରିବା ପାଇଁ ତାଙ୍କର ଭାବକୁ ବିନିମୟ କରିବା ପାଇଁ ସବୁ ଠାର ପୁରା ମଧ୍ୟ ଶିକ୍ଷା ଦିଆଯାଉଛି। କିନ୍ତୁ ଯାହା ହେଉ ଭଗବାନ ଜିହ୍ୱା ପ୍ରଦାନ କରିଛନ୍ତି ମାନେ କେତେ କୃପାମୟ ଏଇ ଜିହ୍ୱା। ଇନ୍ଦ୍ରିୟମାନ ଭିତରେ ଜିହ୍ୱା ହେଉଛି ବହୁତ ବଳବାନ ଜିହ୍ୱା। ସବୁ ଇନ୍ଦ୍ରିୟମାନେ ଦୁଇ ଦୁଇଟି ଇନ୍ଦ୍ରିୟ ଥିଲେ ମଧ୍ୟ ଗୋଟିଏ କର୍ମ କରୁଛନ୍ତି, ଜ୍ଞାନ ଇନ୍ଦ୍ରିୟ ସବୁ ରହିଛନ୍ତି। ଦୁଇ ଦୁଇଟି ଇନ୍ଦ୍ରିୟ ରହିଛନ୍ତି, ଚକ୍ଷୁ ଦୁଇଟି ରହିଛି କିନ୍ତୁ ଗୋଟିଏ କର୍ମ କରୁଛି ଦେଖିବା କର୍ମ। କିନ୍ତୁ ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ସେ ଗୋଟିଏ ଇନ୍ଦ୍ରିୟ ହେଲେ ମଧ୍ୟ ସେ ଦୁଇଟି କର୍ମ କରୁଛି। ତେଣୁ ଜିହ୍ୱା ବହୁତ ଗୁରୁତ୍ୱପୂର୍ଣ୍ଣ, ଆମର ଇନ୍ଦ୍ରିୟମାନଙ୍କ ଭିତରେ ଜିହ୍ୱାଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏଇ ଜିହ୍ୱା ମାଧ୍ୟମରେ ଯଦି ଆମେ ଭଗବାନଙ୍କର ସେବା କରିବା, ଭଗବାନ କଥା ଯଦି କିଛି ନ ଜାଣିଛେ ଅନ୍ତତଃ ପକ୍ଷେ ଭଗବାନଙ୍କ ନାମ ଉଚ୍ଚାରଣ କରିବା, ରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଭଗବାନଙ୍କର ନାମ ଉଚ୍ଚାରଣ କରିବା ବା ଯେକୌଣସି ଭଗବାନଙ୍କର ଅନେକ ନାମ ରହିଛି, ଭଗବାନଙ୍କର ଅନେକ ଗୁଣଗାନ କରାଯାଉଛି, ଅନେକ କୀର୍ତ୍ତନ ରହିଛି, ଅନେକ ସ୍ତୁତି ରହିଛି, ଅନେକ ଶାସ୍ତ୍ରରେ ସବୁ ବହୁତ ପ୍ରକାର ଭଗବାନଙ୍କର ଉତ୍ତମ ଶ୍ଳୋକ, ସିଏ ଭଗବାନଙ୍କର ଶ୍ଳୋକ ଭଗବାନଙ୍କର ଯଶ ଗାନ କରାଯାଇଛି। ଅନନ୍ତ ଦେବ ତାଙ୍କର ଅନନ୍ତ 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ତେଣୁ ଏଇ ଜିହ୍ୱା ମାଧ୍ୟମରେ ଆମେ ଭଗବାନଙ୍କର ଗୁଣଗାନ କରିପାରିବା, କିନ୍ତୁ ସାଧାରଣତଃ ଲୋକମାନେ ଜିହ୍ୱାକୁ ନଷ୍ଟ କରିଦେଉଛନ୍ତି। ଏତେ ସୁନ୍ଦର ଜିହ୍ୱା ପ୍ରାପ୍ତ ହୋଇଛନ୍ତି, ଭଗବାନ କଥା ନ କହିକିରି ସେମାନେ ଗ୍ରାମ୍ୟ କଥାରେ ସମୟ ବିତେଇ ଦେଉଛନ୍ତି, ଜିହ୍ୱାକୁ ନଷ୍ଟ କରୁଛନ୍ତି ତାଙ୍କର। ତେଣୁ ଯେଉଁମାନେ ଏଇ ଜିହ୍ୱାକୁ ଭଗବାନଙ୍କ ସେବାରେ ନ ଲଗେଇକିରି ଏଇ ଗ୍ରାମ୍ୟ ବା ଇନ୍ଦ୍ରିୟ ତୃତୀୟରେ ଲଗାଉଛନ୍ତି, ତାଙ୍କ ପାଇଁ ବର୍ଣ୍ଣନା କରାଯାଇଛି ଶାସ୍ତ୍ରରେ, ଭାଗବତ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଦ୍ୱିତୀୟ ଅଧ୍ୟାୟରେ, ଯେ ଜିହ୍ୱାନ ବ୍ୟକ୍ତି ରିନା, ଏଇଟା ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ଜିହ୍ୱା ସତୀ ଦାଦୁରେ କେ ସୁଧ ନ ଚୌପ ଗାୟତୁ ରୁଗାୟ ଗାଥା, ଜିହ୍ୱାଟା ବେଙ୍ଗର ଜିହ୍ୱା ହେଇଯିବ, ମନୁଷ୍ୟର ଜିହ୍ୱା କେତେ ସୁନ୍ଦର କଥା କହିପାରୁଛି, କେତେ ପ୍ରକାର ଭାଷା ରହିଛି, ଜଣେ ଜଣେ ବହୁତ ପ୍ରକାର ଭାଷା ବି ରହିଛନ୍ତି। ଆଜି ଶ୍ରୀଲକୃଷ୍ଣ ଠାକୁରଙ୍କର ତିରୋଭାବ ତିଥି ଏବଂ ଗଦାଧର ପଣ୍ଡିତଙ୍କର ମଧ୍ୟ ତିରୋଭାବ ତିଥି, ତେଣୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଉପବାସ, ଆଜି ମଧ୍ୟ ଗୁଣ୍ଡିଚା ମାର୍ଜନ ତିଥି, କେତେ ପୁଣ୍ୟବାନ ତିଥି, କେତେ ପବିତ୍ର ତିଥି। ତେଣୁ ଭକ୍ତିନାଥ ଠାକୁରଙ୍କର ଜୀବନରେ ବର୍ଣ୍ଣନା କରାଯାଇଛି ସେ 7ଟି ଭାଷା ଶିକ୍ଷା କରିଥିଲେ, ଇଂଲିଶ ଓଡ଼ିଆ ହିନ୍ଦୀ ବଙ୍ଗଳା ଏଇଭଳି ଭାବରେ 7ଟି ଭାଷା ସେ ଜାଣିଥିଲେ, କଥା କହିପାରୁଥିଲେ 7ଟି ଭାଷାରେ। ଏବଂ ଭଗବାନ ମଧ୍ୟ କୁହାଯାଏ ସେ ସବୁ ଭାଷା ଜାଣନ୍ତି, ସବୁ ଭାଷା ସେ ଜାଣେ, ସବୁ ଭାଷାବିତ୍ ସିଏ। ତେଣୁ କେତେ ସୁନ୍ଦର ଭାବରେ ଆମେ କଥା କହିପାରୁଛେ, ଭଗବାନ କଥା କହିପାରୁଛେ। ଅନ୍ୟ ଯେଉଁ ଜୀବମାନେ ଅଛନ୍ତି ସେମାନେ ଏଭଳି ଭାବରେ ଉଚ୍ଚାରଣ କରିପାରିବେ ନାହିଁ, କିନ୍ତୁ ଏଇ ଜୁହା ଗୋଟେ ଉନ୍ନତ ଜୁହା ପ୍ରାପ୍ତ ହୋଇ ଆମେ ଯଦି ସେଇ ଖାଲି ଗ୍ରାମ୍ୟ କଥା ଏଇ ସିନେମା ସଙ୍ଗୀତ ଗାନ କଲେ ବା ସେଇଗୁଡ଼ା ଶ୍ରବଣ କଲେ, ସାଧାରଣତଃ ଲୋକମାନେ ତାହା ହିଁ ଶ୍ରବଣ କରୁଛନ୍ତି। ଯୁଆଡ଼େ ଦେଖିବା ଦେଖିବା ଦେଖିବା, ସବୁ କାନରେ ଲଗେଇଛନ୍ତି ଇୟରଫୋନ, ଇୟରଫୋନ ଲଗେଇକିରି ସେଇ ସିନେମା ସଙ୍ଗୀତ ଶୁଣୁଛନ୍ତି। ଏବଂ ଆଜିକାଲି ସବୁ ରେଡ଼ିଓ ସବୁ ବାହାରିଲାଣି, FM ରେଡ଼ିଓ ଇତ୍ୟାଦି, ଯେଉଁମାନେ ଗାଡ଼ି ଚଲାଉଛନ୍ତି ସେମାନେ ମଧ୍ୟ ସେଇ FM ରେଡ଼ିଓରୁ ସେଇ ସଙ୍ଗୀତ ଶୁଣୁଛନ୍ତି, ସଙ୍ଗୀତ ଶ୍ରବଣ କରୁଛନ୍ତି। ଯୁଆଡ଼େ ଯିବ ସେ ସଙ୍ଗୀତ ଚାଲିଛି, ନହେଲେ ଗ୍ରାମ୍ୟ କଥା ଆଲୋଚନା ହେଉଛି। ତେଣୁ ଏ ଆମକୁ ଗୋଟେ କୃପା ଭଗବାନ ପ୍ରଦାନ କରିଛନ୍ତି, ଏଇ ଜୁହା ମାଧ୍ୟମରେ ଆମେ ଭଗବାନ କଥା କହିବା ଦ୍ୱାରା କି ଭଗବାନ ନାମ ଉଚ୍ଚାରଣ କରିବା ଦ୍ୱାରା ଆମେ ଭଗବାନଙ୍କୁ ଦର୍ଶନ କରିପାରିବା, ଭଗବାନଙ୍କୁ ଅନୁଭବ କରିପାରିବା। ତେଣୁ ଚାରି କୁମାର ସେଇଭଳି ଭାବରେ ତାଙ୍କର ଇନ୍ଦ୍ରିୟମାନଙ୍କୁ ସେ ଭଗବାନଙ୍କ ସେବାରେ ଲଗେଇଛନ୍ତି। ତେଣୁ ଆଜି ସେ ବୈକୁଣ୍ଠ ଲୋକକୁ ଯାଇପାରିଲେ, ବୈକୁଣ୍ଠ ଲୋକ କେହି ଯାଇପାରିନଥାନ୍ତେ, ବୈକୁଣ୍ଠ ଲୋକ ଯିବା ଏତେ ସହଜ ନୁହଁ, ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଏ ଚିତ୍ ଜଗତ ରହିଛି, ଏ ଭୌତିକ ଜଗତରେ ସାତଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ 10 ଗୁଣ ଅଧିକା। ତେଣୁ ଏଇଭଳି ଭାବରେ ଏଇସବୁ ଆବରଣ ଭେଦ କଲେ ଜଣେ ଯାଇକି ଚିତ୍ ଜଗତକୁ ଯାଇପାରିବ, ଏବଂ ଚିତ୍ ଜଗତରୁ ଗଲେ ମଧ୍ୟ ଚିତ୍ ଆକାଶରେ ହିଁ ରହିବେ। ଯେଉଁମାନେ ବ୍ରହ୍ମବାଦୀ ବ୍ରହ୍ମଚିନ୍ତନ କରନ୍ତି ସେମାନେ ସେଇ ଚିତ୍ ଆକାଶରେ ରୁହନ୍ତି, ସେ ବୈକୁଣ୍ଠ ଲୋକକୁ ଯାଇପାରନ୍ତି ନାହିଁ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ବୈକୁଣ୍ଠ ଲୋକରେ ପ୍ରବେଶ କରିବେ। ଆଉ ଚାରି କୁମାର ସେ ଯଦିଓ ବ୍ରହ୍ମବାଦୀ ଥିଲେ, କିନ୍ତୁ ତାଙ୍କର ପିତାଙ୍କଠାରୁ ଭଗବାନଙ୍କ ବିଷୟରେ ଶ୍ରବଣ କରିଛନ୍ତି, ବୈକୁଣ୍ଠ ଲୋକ ବିଷୟରେ ଶ୍ରବଣ କରିଛନ୍ତି, ତାଙ୍କର ପିତା ବ୍ରହ୍ମା ଭଗବାନଙ୍କୁ ଦର୍ଶନ କରିଛନ୍ତି, ଏହି ଭୌତିକ ଜଗତରେ ସେ ଭଗବାନ ଦର୍ଶନ କରିଛନ୍ତି। ତାଙ୍କୁ ଯିବାକୁ ପଡ଼ିନି ବୈକୁଣ୍ଠ ଲୋକ, କାରଣ ଭଗବାନ ଏଇଠି ତାଙ୍କୁ ବୈକୁଣ୍ଠ ଲୋକ ଦେଖେଇଛନ୍ତି। ତେଣୁ ସେ ଭଗବାନଙ୍କୁ ଦର୍ଶନ କରି ଏବଂ ବୈକୁଣ୍ଠ ଲୋକକୁ ଦର୍ଶନ କରି ବ୍ରହ୍ମା ଏଇ ବ୍ରହ୍ମ ସଂହିତା ରଚନା କରିଛନ୍ତି, ଯେଉଁ ବ୍ରହ୍ମ ସଂହିତାର 2 ଶ୍ଳୋକ ସବୁବେଳେ ସାରା ପୃଥିବୀରେ ଦର୍ଶନ ଆଳତି ସମୟରେ 7:30 ସକାଳ 7:30 ସବୁ ମନ୍ଦିରରେ ଗାନ କରାଯାଉଛି। ଗୋବିନ୍ଦ ଆଦି ପୁରୁଷ ତମାମ ଭଜାମି, ଗୋବିନ୍ଦ ଆଦି ପୁରୁଷ ତମାମ ଭଜାମି, ଗୋବିନ୍ଦ ଆଦି ପୁରୁଷ ତମାମ ଭଜାମି। ଅଧିକାଂଶ ମନ୍ଦିରରେ ସକାଳେ ମଧ୍ୟ ଏହି ବ୍ରହ୍ମ ସଙ୍ଗୀତକୁ ପାଠ କରାଯାଏ, ଆମର ଇସ୍କନ ଭୁବନେଶ୍ୱର ମଧ୍ୟ ସକାଳ ମନ୍ଦିର ପାଠ କରାଯାଉଛି, ଏଠି ପାଠ କରାଯାଉଛି, ବିଭିନ୍ନ ସ୍ଥାନରେ ମଧ୍ୟ ପାଠ କରାଯାଉଛି। ତେଣୁ ଇଏ ଯେଉଁ ବ୍ରହ୍ମ ସଂହିତା ରହିଛି, ଏଥିରେ ଭଗବାନ ତାଙ୍କର ରୂପ ଦର୍ଶନ ଦେଇଛନ୍ତି, ବ୍ରହ୍ମାଙ୍କୁ ଦେଇଛନ୍ତି, ତାଙ୍କ ବୈକୁଣ୍ଠ ଲୋକ ମଧ୍ୟ ଦେଖେଇଛନ୍ତି, ବ୍ରହ୍ମାଙ୍କୁ ଦେଖେଇଛନ୍ତି। ତେଣୁ ସେ ବୈକୁଣ୍ଠ ଲୋକର ବର୍ଣ୍ଣନା କରିଛନ୍ତି, ଭଗବାନଙ୍କ ବର୍ଣ୍ଣନା କରିଛନ୍ତି। ଏସବୁ ଶୁଣି ଚାରି କୁମାର ଭଗବାନଙ୍କ ଦର୍ଶନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି, ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ଆଜି ସେ ବୈକୁଣ୍ଠ ଲୋକ ବହୁତ ଜଗତକୁ ଭେଦ କରି ବୈକୁଣ୍ଠ ଲୋକରେ ପ୍ରବେଶ କରିଛନ୍ତି। ତେଣୁ ବୈକୁଣ୍ଠ ଲୋକରେ ଯେଉଁ ରହିଛି ସୁନ୍ଦର ଅପ୍ରାକୃତ ଯେଉଁ ସୌନ୍ଦର୍ଯ୍ୟ ସବୁ ରହିଛି, ଏ ପୂର୍ବରୁ ବର୍ଣ୍ଣନା କରାଗଲା, ଏ ଭାଗବତର ତୃତୀୟ ସ୍କନ୍ଧ 16:15 ସେ ବର୍ଣ୍ଣନା କରାଯାଇଛି, କେତେ ସୁନ୍ଦର ସବୁ ରହିଛି, ସୌନ୍ଦର୍ଯ୍ୟ ରହିଛି, ପ୍ରାକୃତିକ ଅପ୍ରାକୃତ ସୌନ୍ଦର୍ଯ୍ୟ ସେ। ତେଣୁ ଏସବୁ ଦର୍ଶନ କରି ଗୋଟିଏ ପରେ ଗୋଟିଏ ଗେଟ୍ ପାର ହୋଇ 6 ଗେଟ୍ ପାର ହେଲା ପରେ 7 ଗେଟ୍ରେ ଏଇ ଘଟଣାଟି ହେଇଛି। ତେଣୁ ଏସବୁ ଘଟଣା ସରିଲା ପରେ ବ୍ରହ୍ମା କହୁଛନ୍ତି, ଅଥତେ ମୁନୟ ଦୃଷ୍ଟୁଆ, ମୁନିମାନେ ସେମାନେ ମୁନି ମନନଶୀଳ, ମନ ମଧ୍ୟ ଭଗବାନ ଦେଇଛନ୍ତି, ଗୋଟେ ଇନ୍ଦ୍ରିୟ ଦେଇଛନ୍ତି ମନ, ଗୋଟେ ଏଭଳି ଇନ୍ଦ୍ରିୟ ଯେଉଁଟା ସତ୍ୱଗୁଣରେ ଏ ମନଟି ରହିଛି, ସତ୍ୱଗୁଣରେ ଯାହା ହେଇଛି ମନ ମନ ମନରୂପକ ଇନ୍ଦ୍ରିୟ। ଏବଂ ଭଗବତ ଗୀତାରେ ଭଗବାନ କହିଛନ୍ତି, ଇନ୍ଦ୍ରିୟାଣାମ ମନସ୍ଥାସ୍ମି, ଇନ୍ଦ୍ରିୟମାନ ଭିତରେ ମୁଁ ହେଉଛି ମନ। ତେଣୁ ସେଇ ମନଟାକୁ ମଧ୍ୟ ଜଣେ ଯଦି ଠିକ୍ ଭାବରେ ଉପଯୋଗ କରିବ ତାହେଲେ ସେ ଭଗବାନଙ୍କୁ ବି ସେ ଚିନ୍ତା କରିପାରିବ, ମନନ କରିପାରିବ, ମୁନି ହେଇଯିବ, ଶ୍ରେଷ୍ଠ ମୁନି ହେଇଯିବ। ମୁନି ପୁଙ୍ଗବାନ ଅଛନ୍ତି, ମୁନି ଶ୍ରେଷ୍ଠ ମୁନିମାନେ ବି ଅଛନ୍ତି,
କିନ୍ତୁ ଯଦି ସେ ଭଗବାନଙ୍କର ଭକ୍ତଙ୍କର ଶରଣରେ ଆସୁନାହାନ୍ତି ତାହେଲେ ସେ ଭଗବାନଙ୍କୁ ଜାଣିପାରିବେ ନାହିଁ। ଯେତେ ମନନଶୀଳ ହେଲେ ମଧ୍ୟ ସେ ଭଗବାନଙ୍କୁ ଜାଣିପାରିବେ ନାହିଁ। ବ୍ରହ୍ମା ତାଙ୍କ ବ୍ରହ୍ମସଂହିତାରେ ସେଟା କହୁଛନ୍ତି ଯେ ପନ୍ଥାସ୍ତ କୋଟି ସଦବା ସରସମ୍ପ୍ରଗମ୍ୟ ବାୟୋ ରଥାପି ମନସୋ ମୁନିପୁଙ୍ଗବାନ ସୋପ୍ୟସ୍ତି ଚତ୍ରପତି ସୈନ୍ୟ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଯେତେ ବଡ଼ ମୁନି ହେଲେ ମଧ୍ୟ ଶ୍ରେଷ୍ଠ ମୁନି ହେଲେ ମଧ୍ୟ ମୁନି କହିଲେ ଯେଉଁମାନେ ମନନଶୀଳ ମନରେ ସେଭଳି ଭ୍ରମଣ କରୁଥାନ୍ତି ଆନନ୍ଦ ପ୍ରାପ୍ତ ହେଉଛନ୍ତି ମନରେ ଚିନ୍ତା କରୁଥାନ୍ତି ବିଭିନ୍ନ କଥା ଉନ୍ନତ କଥାକୁ ଚିନ୍ତା କରୁଥାନ୍ତି ସେ ମୁନିମାନେ ମଧ୍ୟ ବିଭିନ୍ନ ପ୍ରକାର ପନ୍ଥା କୋଟିକୋଟି ପନ୍ଥା ମନରେ ଚିନ୍ତା କଲେ ମଧ୍ୟ ଶହେ କୋଟି ବର୍ଷ ଧରି ଚିନ୍ତା କରି ଚାଲିଲେ ମଧ୍ୟ ତଥାପି ପନ୍ଥାସ କୋଟି ସଦବାସର ସମ୍ପ୍ରଗମ୍ୟ ବାୟୁ ରଥାପି ମନସୁ ମୁନିପୁଙ୍ଗବାନ ବାୟୁ ରୂପକ ରଥରେ ବହୁତ ତୀବ୍ର ବେଗରେ ମନରେ ଚିନ୍ତା କଲେ ମଧ୍ୟ ମନଶୀଳ କଲେ ମଧ୍ୟ ସୋପ୍ୟସ୍ତି ଯତ୍ ପ୍ରପଦ୍ୟ ସୈନ୍ୟ ଅଭିଚିନ୍ତ ତବେ ତଥାପି ସେ ଭଗବାନଙ୍କର ପାଦପଦ୍ମକୁ ସେ ସ୍ପର୍ଶ କରିପାରିବେ ନାହିଁ କାରଣ ସେ ହେଉଛନ୍ତି ଅଭିଚିନ୍ତ ତତ୍ତ୍ୱ ମନର ଉର୍ଦ୍ଧ୍ୱରେ ସିଏ ନ ତାଙ୍କ ତର୍ପଣ ଯୋଜେ ଅଚିନ୍ତ ଖୋଳୁଛେ ଭାବା ତାଙ୍କୁ ଆମେ ମନରେ ଦ୍ୱାରା ଜାଣିପାରିବା ତାହା ନୁହଁ। ତେଣୁ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଗଲେ ହିଁ ସେ ଏ ଭଗବାନ ବିଷୟରେ ଜାଣିପାରିବେ। ଚାରି କୁମାର ବ୍ରହ୍ମାଙ୍କର ଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ତେଣୁ ସିଏ ଭଗବାନ ଭିତରେ ମନନ କରୁଛନ୍ତି ମୁନି ଶ୍ରେଷ୍ଠ ମୁନି ସିଏ। ତେଣୁ ଏଇ ଯେଉଁ ମୁନିମାନ ମୁନେ ଅଥତେ ମୁନୟ ଦୃଷ୍ଟୁଆ ଆଉ ସେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭଗବତ ଧାମକୁ ଦର୍ଶନ କରୁଛନ୍ତି ଏହିସବୁ ଦର୍ଶନ କରି ଅଥତେ ମୁନେ ଦୃଷ୍ଟୁଆ ନୟନାନନ୍ଦ ଭାଜନମ ନୟନକୁ ବହୁତ ଆନନ୍ଦ ପ୍ରାପ୍ତ ହୋଇଛନ୍ତି ସେ ଆଜି ଭଗବାନଙ୍କୁ ଦର୍ଶନ କରି। ଆଗରୁ ଯଦିଓ ଭଗବାନଙ୍କୁ ସେ ଜାଣିଥିଲେ କିନ୍ତୁ ସେ ବ୍ରହ୍ମ ଚିନ୍ତନ କରୁଥିଲେ ଭଗବାନଙ୍କ ରୂପ ଧ୍ୟାନ କରୁନଥିଲେ କିନ୍ତୁ ଆଜି ଯେତେବେଳେ ଭଗବାନ ରୂପକୁ ସିଧା ସାକ୍ଷାତ ଦର୍ଶନ କରୁଛନ୍ତି ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସୋ ବିବରେଣ ଚକାର ତେଷାମ ସଂକ୍ଷୋଭ୍ୟମ ଅକ୍ଷର ଦୁଷାମ ବିଚିତ୍ରତନ୍ୟ। ଜୀବନର ପ୍ରଥମ ଥର ପାଇଁ ଏ ରୂପକୁ ଦେଖି ତାଙ୍କ ଶରୀରରେ ରୋମାଞ୍ଚ ଜାତ ହୋଇଛି। ତସ୍ୟାରବିନ୍ଦ ନୟନ ଭଗବାନଙ୍କର ସୁନ୍ଦର ମୁଖକୁ ଦର୍ଶନ କରୁଛନ୍ତି ଆଜି ଭଗବାନଙ୍କର ନୟନ ଆଜି କ'ଣ ଦେଖନ୍ତି ନୟନ ଆଜି ଭଗବାନଙ୍କର ଆଜି ଦର୍ଶନ ହେବେ ଦର୍ଶନ ଦେବେ ଆଜି ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ 15 ଦିନ ଧରି ଯେଉଁ ରହିଥିଲେ ଅଣସର ରହିଥିଲେ ଆଜି ନେତ୍ରୋତ୍ସବ ଭଗବାନଙ୍କର ନେତ୍ରୋତ୍ସବ ତାକୁ କ'ଣ କହନ୍ତି ସେ ଯେଉଁ ନେତ୍ର ଭଗବାନଙ୍କର ନେତ୍ର ପଦ୍ମକୁ ଦର୍ଶନ କରିବେ ଆଜି ଜଗନ୍ନାଥ ମନ୍ଦିରରେ ବହୁତ ଧାଡ଼ି ଲାଗିଥିବ ଭିଡ଼ ଲାଗିଥିବ ଅପେକ୍ଷା କରିଥିବେ ଭଗବାନଙ୍କର ରୂପ ଦର୍ଶନ କରିବେ। ନବଯୌବନ ଦେଶ ନବଯୌବନ ଭଗବାନ ସବୁବେଳେ ନବଯୌବନ ଭଗବାନ ଯଦିଓ ସବୁଠାରୁ ପୁରାତନ ପୁରୁଷ କିନ୍ତୁ ସବୁ ସେ ନବଯୌବନ ତେଣୁ ଏଇ ନବଯୌବନ ବର୍ଷ ବେଶ ଦର୍ଶନ କରିବା ପାଇଁ ଭକ୍ତମାନେ ସବୁ ଲାଗିଥିବେ ଲାଇନ୍ରେ ଥିବେ ଭଗବାନ ରୂପ ଦର୍ଶନ କରିବେ। ନବଯୌବନ 15 ଦିନ ହେଲା ଦର୍ଶନ କରିନାହାନ୍ତି ଭଗବାନ ରୂପ ପୂର୍ଣ୍ଣମୀରେ ଦର୍ଶନ କରିଥିଲେ ତେଣୁ ପୂର୍ଣ୍ଣମୀ ପରେ ଜ୍ୟେଷ୍ଠ ପୂର୍ଣ୍ଣମୀରେ ଭଗବାନ ଯେଉଁ ସ୍ନାନ ମଣ୍ଡପରେ ଯାଇଥିଲେ ହାତୀବେଶ ହୋଇଥିଲେ ଏସବୁ ଦର୍ଶନ କଲେ ତେଣୁ ତାପରେ 15 ଦିନ ପର୍ଯ୍ୟନ୍ତ ଆଉ ଭଗବାନ ରୂପ ଦର୍ଶନ କରିନାହାନ୍ତି। ତେଣୁ ଯେତେବେଳେ ମହାପ୍ରଭୁ ଥିଲେ ସେତେବେଳେ ସେ ସହ୍ୟ କରିପାରୁନଥିଲେ ଭଗବାନଙ୍କ ବିରହକୁ ତେଣୁ ସେ ଯାଇକରି ଅଲାରନାଥରେ ଭଗବାନ ରୂପ ଦର୍ଶନ କରୁଥିଲେ। ଯେତେବେଳେ ଭଗବାନ ରାସଲୀଳାରେ ରାସ ନୃତ୍ୟ କରୁଥିଲା ବେଳେ ଯେଉଁ ଛପି ଯାଇଥିଲେ ଗୁପ୍ତ ହୋଇଯାଇଥିଲେ ଗୋପୀମାନେ ଅନ୍ୱେଷଣ କରୁଥିଲେ ଭଗବାନଙ୍କୁ ତେବେ କଥା ମୃତମ ଇତ୍ୟାଦି ସଙ୍ଗୀତ ଗାନ କରି ଗୋପୀ ଗୀତ ଯେ ଗାନ କରି ଭଗବାନଙ୍କୁ ଅନ୍ୱେଷଣ କରୁଥିଲେ। ଭଗବାନ ଯେଉଁ ଚତୁର୍ଭୁଜ ରୂପରେ ବିଷ୍ଣୁ ରୂପରେ ଗୋଟିଏ ବୃକ୍ଷ ମୂଳରେ ଆଶ୍ରୟ କରି ରହିଥିଲେ ତାଙ୍କୁ ଦର୍ଶନ କରିଥିଲେ ସେମାନେ କିନ୍ତୁ ଭଗବାନଙ୍କର ସେ ରୂପ ଚତୁର୍ଭୁଜ ରୂପ ପ୍ରତି ସେମାନେ ଆକର୍ଷିତ ହୋଇନଥିଲେ ଭଗବାନଙ୍କ ଦ୍ୱିଭୁଜ ରୂପ ଏତେ ଆକର୍ଷଣୀୟ ତେଣୁ ସେ ଭଗବାନଙ୍କର ଏଇ ନାରାୟଣଙ୍କ ରୂପ ପ୍ରତି ଆକର୍ଷିତ ହୋଇନଥିଲେ, ସେ ଚାଲିଯାଇଥିଲେ। କିନ୍ତୁ ରାଧାରାଣୀ ଯେତେବେଳେ ଆସି ଉପସ୍ଥିତ ହେଲେ, ଭଗବାନ ତାଙ୍କ ଚତୁର୍ଭୁଜକୁ ରକ୍ଷା କରିପାରିଲେ ନାହିଁ, ସେ ପୁଣି ଦ୍ୱିଭୁଜ ରୂପରେ ହୋଇଗଲେ। ତେଣୁ ସେ ଯେଉଁ ଭଗବାନ ଯେଉଁ ଚତୁର୍ଭୁଜ ରୂପରେ ରାସଲୀଳାରୁ ଅନ୍ତର୍ଧାନ ହୋଇ ଯେଉଁ ଚତୁର୍ଭୁଜ ରୂପରେ ଆବିର୍ଭାବ ହୋଇଥିଲେ, ସେଇ ଚତୁର୍ଭୁଜ ରୂପ ହେଉଛନ୍ତି ଅଲାରନାଥ ଭଗବାନ। ସେଠି ରହିଛନ୍ତି ଅଲାରନାଥ। ତେଣୁ ମହାପ୍ରଭୁ ସେଇ ଏଇ 15 ଦିନ ସେଠି ଦର୍ଶନ କରୁଥିଲେ ଏବଂ ଭଗବାନଙ୍କର ରୂପ ଦର୍ଶନ କରି ଏତେ ଆନନ୍ଦ ବିଭୋର ହୋଇଯାଉଥିଲେ ଯେ ଯେଉଁ ପାଷାଣ ଉପରେ ସେ ଶୟନ କରିଯାଇଥିଲେ ସେ ପାଷାଣଟି ତରଳି ଯାଇଥିଲା। ସେ ପାଷାଣଟି ମଧ୍ୟ ବର୍ତ୍ତମାନ ରହିଛି। ପଶୁ ପକ୍ଷୀ ଜୋରେ ପାଷାଣ ବିଦରେ ଶୁଣି ଯାର ଗୁଣ ଗାଥା ପରମ କରୁଣ ବନ୍ଧୁଇ ଜନ ଗୀତାଇ ଗୌର ଚନ୍ଦ୍ର। ଭଗବାନ ସେ ପାଷାଣରେ ଶୟନ କରିଥିଲେ, ଭଗବାନଙ୍କ ଭାବ ଦେଖି ପାଷାଣ ମଧ୍ୟ ତରଳି ଯାଇଛି। ଇଏ ଆଶ୍ଚର୍ଯ୍ୟ, ଅସମ୍ଭବକୁ ସମ୍ଭବ କରିପାରନ୍ତି ଭଗବାନ। ଜଗନ୍ନାଥ ମନ୍ଦିରରେ ମଧ୍ୟ ଗରୁଡ଼ ସ୍ତମ୍ଭ ପଛପଟେ ଯେଉଁ ଯେଉଁ ମନ୍ଦିରର କାନ୍ଥ ରହିଛି, ସେ କାନ୍ଥରେ ଭଗବାନ ଯେଉଁ ବାମ ଆଙ୍ଗୁଠି ଧାରଣ ରଖିଥିଲେ ଦର୍ଶନ କରିବା ପାଇଁ, ସେ ବାମ ଆଙ୍ଗୁଠି ମଧ୍ୟ ଚିହ୍ନ ରହିଛି। ଏବଂ ସେ ଯେଉଁ ଦଣ୍ଡାୟମାନ ହୋଇଥିଲେ ସେ ତଳେ ତାଙ୍କର ପାଦ ପଦ୍ମ ଯେଉଁ ରହିଥିଲା ସେଠି ମଧ୍ୟ ତରଳି ଯାଇଥିଲା ସେ ପଥର। ତେଣୁ ସେ ମହାରାଜ ସେ ସମୟର ରାଜା କ'ଣ କଲେ ନା, ସେ ପଥରକୁ ନେଇ ମନ୍ଦିରର ଯେଉଁ ଉତ୍ତର ପାର୍ଶ୍ୱରେ ସେ ଚରଣକୁ ସ୍ଥାପନ କରିଛନ୍ତି। ମହାପ୍ରଭୁଙ୍କର ଚରଣ ସ୍ଥାପନ ଏବେ ମଧ୍ୟ ଅଛି, ସେ ଚୈତନ୍ୟ ମହାପ୍ରଭୁଙ୍କର ଚରଣ ଚିହ୍ନ ସେଠି ରହିଛନ୍ତି। ତେଣୁ ଇଏ ଅପୂର୍ବ ରୂପ ଭଗବାନଙ୍କର। ତେଣୁ ଏହି ରୂପକୁ ଦର୍ଶନ କରୁଛନ୍ତି ନୟନାନନ୍ଦ ତସ୍ୟାରବିନ୍ଦ ନୟନ ସେ ପଦାରବିନ୍ଦ। ଭଗବାନଙ୍କର ସବୁ ଅଙ୍ଗ ସୁନ୍ଦର ପଦ୍ମ ଭଳି ଦେଖିବା ପାଇଁ, ତାଙ୍କର ଚକ୍ଷୁ ମଧ୍ୟ ପଦ୍ମ ଭଳି ଦେଖିବା ପାଇଁ, ପାଦ ମଧ୍ୟ ଚକ୍ଷୁ ମଧ୍ୟ ପଦ୍ମ ଭଳି, ପାଦ ମଧ୍ୟ ପଦ୍ମ ଭଳି, ହସ୍ତ ମଧ୍ୟ ପଦ୍ମ ଭଳି, ସବୁ ପଦ୍ମ ଭଳି ସୁନ୍ଦର ଭଗବାନଙ୍କର। ପ୍ରକୃତିରେ ପଦ୍ମ ଭଗବାନଙ୍କର ରୂପ ଭଳି ସୁନ୍ଦର ନୁହଁ, କିନ୍ତୁ ଭୌତିକ ଜଗତରେ ପଦ୍ମଠାରୁ ଆଉ ଅଧିକ ସୌନ୍ଦର୍ଯ୍ୟ କିଛି ନାହିଁ। ପଦ୍ମ ଫୁଲ ଛଡ଼ା ଅନ୍ୟ କିଛି ଅଧିକ ସୌନ୍ଦର୍ଯ୍ୟ ବସ୍ତୁ କିଛି ନାହିଁ। ସେଥିପାଇଁ ଭଗବାନଙ୍କ ରୂପକୁ ସେଇ ପଦ୍ମ ସହିତ ତୁଳନା କରାଯାଏ। ତେଣୁ ଆ ପୂର୍ବ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ଯେତେବେଳେ ରୂପ ଦର୍ଶନ କରୁଛନ୍ତି, ତସ୍ୟାରବିନ୍ଦ ନୟନ ସେ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ। ଭଗବାନଙ୍କ ପାଦ ପଦ୍ମରେ ଅର୍ପିତ ଯେଉଁ ତୁଳସୀର ମକରନ୍ଦ ବାୟୁ ଯେତେବେଳେ ସେ ଆଘ୍ରାଣ କଲେ ଚାରି କୁମାର କ'ଣ ମକରନ୍ଦ ବାୟୁ ସଂକ୍ଷୋଭ୍ୟମ ଅକ୍ଷର ଦୁଷାମପି ଚିତତନ୍ୟ। ଯଦିଓ ଅକ୍ଷର ଦୁଷା ସେ ଥିଲେ, ଅକ୍ଷର କହିଲେ ଏଇ ବ୍ରହ୍ମ, ବ୍ରହ୍ମାକ୍ଷର ଓଂ ଓଂ ହେଉଛି ବ୍ରହ୍ମାକ୍ଷର। ଏଇ ବ୍ରହ୍ମ ଚିନ୍ତନ କରନ୍ତି, ଓଂ ଉଚ୍ଚାରଣ କରି ପ୍ରଣବ ଉଚ୍ଚାରଣ କରି ସେମାନେ ବ୍ରହ୍ମ ଚିନ୍ତନ କରନ୍ତି। ତେଣୁ ଅକ୍ଷର ଦୁଷା ସେ ଅକ୍ଷର ପ୍ରତି ଆସକ୍ତ ଥିଲେ, ବ୍ରହ୍ମାକ୍ଷର ପ୍ରତି ଆସକ୍ତ ଥିଲେ ଚାରି କୁମାର। ତଥାପି ଭଗବାନ ରୂପ ଦର୍ଶନ କରି ଏବଂ ଭଗବାନଙ୍କର ପାଦପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁକୁ ଆଘ୍ରାଣ କରି ତାଙ୍କ ଶରୀରରେ ଅପୂର୍ବ ସ୍ଥିରଣ ଜାତ ହେଲା। ସଂକ୍ଷୋଭ୍ୟମ ଅକ୍ଷର ଦୁଷାମ ବିଚିତ୍ରତନ୍ୟ। ତେଣୁ ତୁଷାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସୁବିବରଣ ଚକାର ତୁଷାମ ସଂକ୍ଷୋଭ୍ୟମ। ଏଇଭଳି ଭାବରେ ତାଙ୍କ ଶରୀରରେ ରୋମାଞ୍ଚ ଜାତ ହୋଇଥିଲା। ତେଣୁ ସେ ସୁନ୍ଦର ରୂପକୁ ନୟନ ଭାଜନନ୍ଦ ଯେଉଁଟା କୁହାଯାଇଛି ଏ ଶ୍ଳୋକରେ, ନୟନାନନ୍ଦ ଭାଜନ ନୟନକୁ ଆନନ୍ଦ ପ୍ରଦାନ କରେ। ଆମର ଇନ୍ଦ୍ରିୟମାନଙ୍କୁ ଆମେ ଆନନ୍ଦ ପ୍ରଦାନ କରିବା ପାଇଁ ବହୁତ ପ୍ରକାର ଚେଷ୍ଟା କରୁଛେ। ସାଧାରଣତଃ ଲୋକମାନେ ଏହି ଭୌତିକ ଭୋଗ ପ୍ରାପ୍ତ ହୋଇ ଆନନ୍ଦ ପାଇବା ପାଇଁ ଚେଷ୍ଟା କରନ୍ତି, ଚକ୍ଷୁରେ ଭୌତିକ ରୂପକୁ ଦେଖିବା ପାଇଁ ଦେଖି ଆନନ୍ଦ ପ୍ରାପ୍ତ ହୁଅନ୍ତି, ବା କର୍ଣ୍ଣରେ ଭୌତିକ କଥା ଶ୍ରବଣ କରିକି ଆନନ୍ଦ ପ୍ରାପ୍ତ ହୁଅନ୍ତି। କିନ୍ତୁ ଭଗବାନଙ୍କର ରୂପ, ଭଗବାନଙ୍କର ଅପ୍ରାକୃତ ସବୁ ରହିଛି, ଯାହା ସବୁ ରହିଛି ତାକୁ ଯଦି ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଅନୁଭବ କରିବା, ତାହେଲେ ସେ ଆନନ୍ଦ ଶେଷ ହେବ ନାହିଁ। ଆନନ୍ଦ ଏ ଆନନ୍ଦ ଆଉ ଭୌତିକ ଆନନ୍ଦ ଭିତରେ ତଫାତ୍ ହେଉଛି ଏଇଟା। ଭୌତିକ ଆନନ୍ଦ ହେଉଛି ଦୁଃଖ ଯୌନ ହେବତେ ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହିଲେ ଯେ ହି ସଂସ୍ପର୍ଶା ଭୋଗା ଦୁଃଖ ଯୌନ ହେବତେ ଆଦ୍ୟନ୍ତବନ୍ତ କୌନ୍ତେୟ ନ ଦେଶୁ ରମତେ ବୁଦ୍ଧ। ଭୌତିକ ଜଗତରେ ଯେଉଁ ଆନନ୍ଦ ଲୋକମାନେ ପ୍ରାପ୍ତ ହେଉଛନ୍ତି ଶତକଡ଼ା ଅନେଶତ ଭାଗ ଲୋକ ଏହି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ କିଛି ଆନନ୍ଦ ପ୍ରାପ୍ତ ହେବା ପାଇଁ ବହୁତ ଦୁଃଖ କରିବାକୁ ପଡ଼ୁଛି, ବହୁତ କଷ୍ଟ କଲେ କିଛି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଯଦି ବା କିଛି ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେ ଆନନ୍ଦର ଆଦି ଅଛି ଏବଂ ଅନ୍ତ ଅଛି। ତେଣୁ ଆଦି ଅନ୍ତବନ୍ତ ପହଞ୍ଚିବା ନ ଦେଶୁ ରମତେ ବୁଦ୍ଧ, ତେଣୁ ସେଥିରେ ବୁଦ୍ଧିମାନ ବ୍ୟକ୍ତି ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ତେଣୁ ଚାରି କୁମାର ଇଏ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ତେଣୁ ସେମାନେ ଏଇ ଭଗବାନଙ୍କ ଅପ୍ରାକୃତ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଯେଉଁ ଆନନ୍ଦ ଶେଷ ହେବ ନାହିଁ ସେ ଆନନ୍ଦ ବଢ଼ି ବଢ଼ିକା ଯାଉଥିବ। ଆନନ୍ଦ ବୁଦ୍ଧି ବର୍ଦ୍ଧନ ମହାପ୍ରଭୁ କଥା କହିଛନ୍ତି। ଭୌତିକ ଜଗତରେ ଯେଉଁ ଆନନ୍ଦ ସେ ନିର୍ଦ୍ଦିଷ୍ଟ ଗୋଟେ ସୀମା ରହିଛି, ତାପରେ ଦୁଃଖ ଆରମ୍ଭ ହେବ। ଆନନ୍ଦ ପରେ ଦୁଃଖ, ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଚାଲିବ। ଏ ଦ୍ୱନ୍ଦ୍ୱମୟ ଜଗତ ଏଠି ରହିଛି, ନିରବିଚ୍ଛିନ୍ନ ସୁନ୍ଦର ସୁଖ ପ୍ରାପ୍ତ ହୋଇପାରିବ ନାହିଁ ଭୌତିକ ସ୍ତରରେ ରହି, କିନ୍ତୁ ଭଗବତ ସ୍ତରରୁ ଯେତେବେଳେ ଉନ୍ନୀତ ହେବ, ପରମାର୍ଥିକ ସ୍ତରରୁ ଯେତେବେଳେ ଉନ୍ନୀତ ହେବ, ସେତେବେଳେ ସେ ଯେଉଁ ଆନନ୍ଦ, ସେ ଆନନ୍ଦ ବଢ଼ି ବଢ଼ିକା ଯିବ, ସେ ଆନନ୍ଦର ଅନ୍ତ ନାହିଁ। ଆନନ୍ଦାମ୍ବୁରି ବର୍ଦ୍ଧନମ୍, ଆନନ୍ଦ ରୂପକ ସାଗର ସେ ମଧ୍ୟ ସବୁବେଳେ ବଢ଼ି ବଢ଼ିକା ଯାଉଥିବ। ତେଣୁ ଯେତେବେଳେ ଭଗବାନଙ୍କ ରୂପ ଦର୍ଶନ କରନ୍ତି ଗୋପୀମାନେ, ଗୋପୀମାନଙ୍କର ଆନନ୍ଦ ବଢ଼ିଥାଏ ଏବଂ ଗୋପୀମାନଙ୍କର ମୁଖ ସୌନ୍ଦର୍ଯ୍ୟ ଦେଖି ଭଗବାନଙ୍କର ଆନନ୍ଦ ମଧ୍ୟ ବଢ଼ିଚାଲେ। ସଚ୍ଚିଦାନନ୍ଦମୟ ଶରୀର ଭଗବାନଙ୍କର, ତାଙ୍କ ଶରୀର ହେଉଛି ଆନନ୍ଦମୟ, କିନ୍ତୁ ତଥାପି ସେ ଯେତେବେଳେ ଦେଖନ୍ତି ଗୋପୀମାନଙ୍କୁ, ରାଧାରାଣୀଙ୍କୁ ଦର୍ଶନ କରନ୍ତି, ତାଙ୍କର ଆନନ୍ଦ ଆହୁରି ବଢ଼ିଯାଏ। ଆଜି ଭଗବାନଙ୍କର ଯେଉଁ ଆନନ୍ଦ ଅନନ୍ଦାତ ଶଯ୍ୟାରେ ଭଗବାନ ଚକ୍ଷୁ ବିସ୍ଫାରିତ ହୋଇଯାଇଛି, ଜଗନ୍ନାଥ ଧାରଣ ରୂପ ଧାରଣ କରିଛନ୍ତି, ଚକ୍ଷୁ ବିସ୍ଫାରିତ ହୋଇଯାଇଛି, ଏତେ ଆନନ୍ଦ ହୋଇଛି। ଅଷ୍ଟସାତ୍ୱିକ ବିକାର ଭାବ ଯାହାକୁ କୁହାଯାଏ, ପ୍ରେମରେ ଜଣେ ଯେତେବେଳେ ଉନ୍ନତି କରିବ ସେହି ଭାବ ସ୍ତରକୁ ଆସିବେ। ଯେତେବେଳେ ଜଣଙ୍କର ଭଗବତ ପ୍ରେମ ଆରମ୍ଭ ହେବ ସେ ପ୍ରେମରେ ବିଭିନ୍ନ ସ୍ତର ରହିଛି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ। ତେଣୁ ଏଇ ଯେଉଁ ଭଗବାନ ଜଗନ୍ନାଥଙ୍କ ରୂପ ଆଜି ଦର୍ଶନ କରୁଛନ୍ତି, ନବଯୌବନ ରୂପ ଦର୍ଶନ କରୁଛନ୍ତି, ଏ ନବଯୌବନ ରୂପ ହେଉଛି କୃଷ୍ଣଙ୍କର ମହାଭାବ ପ୍ରକାଶ। ମହାଭାବରେ ଭଗବାନଙ୍କର ଅଷ୍ଟସାତ୍ୱିକ ବିକାର ହୋଇଯାଇଛି, ଯେଉଁଥିପାଇଁ ଚକ୍ଷୁ ବିସ୍ଫାରିତ ହୋଇଯାଇଛି, କମଳନାୟ ହୋଇଯାଇଛନ୍ତି ଭଗବାନ। ବଳଦେବଙ୍କର ମଧ୍ୟ ଚକ୍ଷୁ ବିସ୍ଫାରିତ ହୋଇଯାଇଛି, ସୁଭଦ୍ରା ମହାରାଣୀଙ୍କର ମଧ୍ୟ ଚକ୍ଷୁ ବିସ୍ଫାରିତ ହୋଇଯାଇଛି। ସମସ୍ତେ ଅଷ୍ଟସାତ୍ୱିକ ବିକାର ଧାରଣ କରିଛନ୍ତି, ଅଷ୍ଟସାତ୍ୱିକ ବିକାର ପ୍ରାପ୍ତ ହୋଇଛନ୍ତି। ତେଣୁ କୃଷ୍ଣ, ବଳରାମ ଏବଂ ସୁଭଦ୍ରା ଯେତେବେଳେ ଶ୍ରବଣ କରୁଛନ୍ତି ଭଗବାନଙ୍କର ବାଲ୍ୟଲୀଳା, ବୃନ୍ଦାବନ ଲୀଳା ସବୁ, ଦ୍ୱାରକାରେ ଗୋଟେ ରାଜସଭାରେ, ଗୋଟେ ବଡ଼ ବିରାଟ ବଡ଼ ଗୃହରେ ରୋହିଣୀ ମା ଯେତେବେଳେ ବର୍ଣ୍ଣନା କରୁଛନ୍ତି ଭଗବାନଙ୍କର ବାଲ୍ୟଲୀଳା ସବୁ, ଗୋବର୍ଦ୍ଧନ ବୃନ୍ଦାବନ ଲୀଳା ସବୁ, ଭଗବାନ କୃଷ୍ଣଙ୍କର, ବଳରାମଙ୍କର ଏସବୁ ଲୀଳା ଶ୍ରବଣ କରି କୃଷ୍ଣ, ବଳରାମ ଏବଂ ସୁଭଦ୍ରା ସେ ଦ୍ୱାରଦଶରେ ଦଣ୍ଡାୟମାନ ହେଇଛନ୍ତି। କାରଣ ସୁଭଦ୍ରାକୁ କୁହାଯାଇଥିଲା ସେ ଜଗିବେ, ଭିତରକୁ ପ୍ରବେଶ କରିବାକୁ ଦେବେନି କୃଷ୍ଣ ଏବଂ ବଳରାମଙ୍କୁ। କାରଣ ରୋହିଣୀ ମା ଯେତେବେଳେ ଭଗବାନ କଥା କହିବେ, ଭଗବାନ ଏବଂ ଭଗବାନ କଥା ଭିନ୍ନ ନୁହେଁ, ଏକ। ତେଣୁ କୃଷ୍ଣ ବଳରାମ ଆସି ପହଞ୍ଚିଯିବେ, ତେଣୁ ଆଉ ତାଙ୍କ କଥା କହିହେବ ନାହିଁ। ସେଥିପାଇଁ ସୁଭଦ୍ରା ମା ରହିଥିଲେ, ଦ୍ୱାରଦଶରେ ରହିଥିଲେ, ଜଗିଥିଲେ। ତେଣୁ ଯେତେବେଳେ ରୋହିଣୀ ମା କଥା କହି ଚାଲିଛନ୍ତି, ସେହି ସମୟରେ କୃଷ୍ଣ ବଳରାମ ଆସି ପହଞ୍ଚି ଯାଇଛନ୍ତି ଏବଂ ଦୁଇ ପାର୍ଶ୍ୱରେ ଦଣ୍ଡାୟମାନ ହୋଇ ସେ ତାଙ୍କରି କଥା ଶ୍ରବଣ କରୁଛନ୍ତି। ଭଗବାନ କଥା ଏତେ ଆନନ୍ଦମୟ, ସେ ଭଗବାନ ନିଜେ ତାଙ୍କର କଥା ଶ୍ରବଣ କରି ମଧ୍ୟ ଏହିଭଳି ଭାବରେ ତାଙ୍କର ଆନନ୍ଦ ବଢ଼ିଯାଉଛି, ଆନନ୍ଦାମ୍ବୁଧି ବର୍ଦ୍ଧନମ୍। ତେଣୁ ଆଜି ତାଙ୍କର ଅଷ୍ଟସାତ୍ୱିକ ରୂପ, ଅଷ୍ଟସାତ୍ୱିକ ବିକାର ଆସିଯାଇଛି, ଯେଉଁ ରୂପ ଫଳରେ କି କୃଷ୍ଣ, ବଳରାମ ଏବଂ ସୁଭଦ୍ରା ଆଜି ଜଗନ୍ନାଥ, ବଳଦେବ, ସୁଭଦ୍ରାରେ ପରିଣତ ହୋଇଯାଇଛନ୍ତି। ତେଣୁ ସେହି ରୂପକୁ ଦର୍ଶନ କରିଥିଲେ ନାରଦ ମୁନି। ନାରଦ ମୁନି ଅଧିକାଂଶ ସମୟରେ ଆସନ୍ତି ଦ୍ୱାରକାକୁ, ଆଜି ଯେତେବେଳେ ପ୍ରବେଶ କରୁଛନ୍ତି ଦ୍ୱାରକାରେ, ଯେତେବେଳେ ସେ ସଭାଗୃହର ସାମ୍ନାରେ ଦ୍ୱାରଦେଶ ଦେଖୁଛନ୍ତି, କୃଷ୍ଣ, ବଳରାମ ଏବଂ ସୁଭଦ୍ରା ଦଣ୍ଡାୟମାନ ହୋଇଛନ୍ତି ଏବଂ ଅପୂର୍ବ ରୂପ ଧାରଣ କରିଛନ୍ତି। ସେ ରୂପ ହେଉଛି ଜଗନ୍ନାଥ ବଳଦେବ ସୁଭଦ୍ରା ରୂପ। ତେଣୁ ତାଙ୍କୁ ଯେତେବେଳେ ନାରଦ ମୁନି ଆସିବାର ଦେଖିଲେ କୃଷ୍ଣ ବଳରାମ ଏବଂ ସୁଭଦ୍ରା ସେମାନେ ତାଙ୍କର ପୂର୍ବ ରୂପକୁ ଆସିଗଲେ। କିନ୍ତୁ ନାରଦ ମୁନି ପ୍ରାର୍ଥନା କଲେ, ପ୍ରଭୁ ଆପଣଙ୍କର ଏଇ ଯେଉଁ ରୂପ, ଏଇ ଭକ୍ତ ବାତ୍ସଳ ରୂପ, ଏଇ ରୂପକୁ ଆପଣଙ୍କର ପୂଜା ପୂଜିତ ହେବ, ଭକ୍ତମାନେ ଏଇ ରୂପକୁ ପୂଜା କରିବେ ଆପଣଙ୍କର, ଏତି କୃପା କରନ୍ତୁ। ତେଣୁ ଭଗବାନ ନାରଦ ମୁନିଙ୍କର ପ୍ରାର୍ଥନାକୁ ସ୍ୱୀକାର କରି ଆଜି ନୀଳାଚଳ ଧାମରେ ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ପୂଜିତ ହେଉଛନ୍ତି। 15 ଦିନ କାଳ ଅନବସର ରହି ଆଜି ନୂତନ ନବଯୌବନ ବେଶ ଦେଖାଉଛନ୍ତି। କେତେ ଭକ୍ତ ସବୁ ଭିଡ଼ ଲାଗିଥିବ ସେଠି ଦର୍ଶନ କରିବା ପାଇଁ ଭଗବାନ ରୂପ, ଏ ନୟନାନନ୍ଦ। ତେଣୁ ଗୋପୀମାନେ ମଧ୍ୟ ସେହିଭଳି ଭାବରେ ଭଗବାନ ରୂପ ଦର୍ଶନ କରି ଆନନ୍ଦ ଅନୁଭବ କରୁଛନ୍ତି, ଏବଂ ଭଗବାନ ମଧ୍ୟ ଗୋପୀମାନଙ୍କର ଏବଂ ରାଧାରାଣୀଙ୍କର ଆନନ୍ଦ ଦେଖି ତାଙ୍କର ମଧ୍ୟ ଆନନ୍ଦ ବଢ଼ିଯାଉଛି। ଏଇଭଳି ଭାବରେ ତାଙ୍କ ଭିତରେ କମ୍ପିଟିସନ୍ ଚାଲିଛି, ଆନନ୍ଦ କମୁନି, ଆନନ୍ଦ ବଢ଼ି ବଢ଼ିକା ଯାଉଛି। କୃଷ୍ଣଙ୍କର ରୂପ ଦେଖି ଗୋପୀମାନଙ୍କର ଆନନ୍ଦ ବଢ଼ୁଛି, ଗୋପୀମାନଙ୍କର ଆନନ୍ଦ ଦେଖି କୃଷ୍ଣଙ୍କର ଆନନ୍ଦ ବଢ଼ୁଛି, ଆନନ୍ଦ ରୂପ ମୁଖ ଦେଖି ଗୋପୀମାନଙ୍କର ଆନନ୍ଦ ଆହୁରି ବଢ଼ୁଛି। ଏଇଭଳି ଭାବରେ ଆନନ୍ଦ ବୁଦ୍ଧି ବର୍ଦ୍ଧନମ୍। ତେଣୁ ଚାରି କୁମାର ମଧ୍ୟ ସେହିଭଳି ଭାବରେ ନୟନାନନ୍ଦ ଭାଜନମ୍, ଆନନ୍ଦ ଅପୂର୍ବ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଆମେ ତାକୁ ବ୍ୟକ୍ତ କରିପାରିବା ନାହିଁ କଥାରେ, ଏସବୁ ଅନୁଭବର କଥା। ଚାରି କୁମାର ଏ ବ୍ରହ୍ମା ଭଗବାନଙ୍କ ରୂପକୁ ଅନୁଭବ କରିଛନ୍ତି, ଦର୍ଶନ କରିଛନ୍ତି, ତେଣୁ ଏ ବ୍ରହ୍ମ ସଂହିତ ରଚନା କରିଛନ୍ତି। ତେଣୁ ତାଙ୍କର କିଛି ଅନୁଭବ ରହିଛି, ଆମର ସେ ଅନୁଭବ ନାହିଁ, ଭଗବାନ ରୂପ ଦେଖିବା ପାଇଁ ଆମର ଶକ୍ତି ନାହିଁ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି, ତୁମର ଚକ୍ଷୁ ନାହିଁ ସେ ରୂପକୁ ଦର୍ଶନ କରିବା ପାଇଁ ଭଗବାନଙ୍କ ରୂପକୁ, କିନ୍ତୁ ତୁମେ ଯେତେବେଳେ ଭଗବାନଙ୍କ ସାମ୍ନାରେ ଦଣ୍ଡାୟମାନ ହେଉଛ ସେତେବେଳେ ଭଗବାନ ତୁମକୁ ଦର୍ଶନ କରୁଛନ୍ତି, ଭଗବାନ କୃପା କରି ଦର୍ଶନ କରୁଛନ୍ତି। ତେଣୁ ଏହି ପ୍ରସଙ୍ଗରେ କୁହାଯାଏ, ତେଣୁ ସୁରଦାସ ଥିଲେ, ଆପଣମାନେ ଜାଣିଥିବେ ସୁରଦାସ, ଯିଏକି ଭଗବାନ ଜଣେ ଭକ୍ତ କିନ୍ତୁ ଚକ୍ଷୁ ନାହିଁ ତାଙ୍କର, ଅନ୍ଧ ସେ, କିନ୍ତୁ ସବୁଦିନେ ଆସି ବାଙ୍କବିହାରୀଙ୍କର ଦର୍ଶନ କରନ୍ତି, ଭଗବାନଙ୍କ ଦର୍ଶନ କରନ୍ତି। ତେଣୁ ଅନ୍ୟମାନେ ତାକୁ ଦେଖି ହସନ୍ତି, ଅନ୍ଧ ଆସୁ ଦେଖିବା ପାଇଁ ଭଗବାନଙ୍କ ଦର୍ଶନ କରିବ, ଅନ୍ଧ କ'ଣ ଭଗବାନ ରୂପ ଦର୍ଶନ କରିବ, ଏଇଭଳି ଭାବରେ ଚିନ୍ତା କରୁଥିଲେ ସେମାନେ। କିନ୍ତୁ ଯାହା ହଉ, ଯେତେବେଳେ ସେ ଦର୍ଶନ କରନ୍ତି, ଖାଲି ଦର୍ଶନ କରନ୍ତି ନାହିଁ, ସେ ଜଣେ ଭଗବାନ କୃପାପ୍ରାପ୍ତ ହୋଇଛନ୍ତି, ଭଗବାନ ରୂପକୁ ବର୍ଣ୍ଣନା କରନ୍ତି, ସୁନ୍ଦର କବିତା ମାଧ୍ୟମରେ ଦର୍ଶନ ରଚନା ବର୍ଣ୍ଣନା କରନ୍ତି, ପ୍ରଭୁ ଆଜି କେତେ ସୁନ୍ଦର ଦେଖାଯାଉଛ। ଯେଉଁ ଆମର ବିଭିନ୍ନ ଭକ୍ତମାନେ ମଧ୍ୟ ଏଇଭଳି ଭାବରେ ସଙ୍ଗୀତ ଗାନ କରିଛନ୍ତି, ପ୍ରଭୁ କି ସୁନ୍ଦର ଦୃଶ ବସି ରତ୍ନ ସିଂହାସନେ, ଏଇଭଳି ଭାବରେ କେତେ ଭକ୍ତମାନେ କେତେ କଥା ରଚନା କରିଛନ୍ତି ସବୁ ଭଗବାନଙ୍କ ରୂପକୁ। ତେଣୁ ସେ ମଧ୍ୟ ସୁରଦାସ ମଧ୍ୟ ସେହିଭଳି ଭାବରେ ଭଗବାନ ରୂପକୁ ବର୍ଣ୍ଣନା କରନ୍ତି ମଙ୍ଗଳା ଆଳତୀରେ, ଦର୍ଶନ ଆଳତୀରେ, ଯେତେବେଳେ ଦର୍ଶନ ଆଳତୀ ଭଗବାନଙ୍କର ଦର୍ଶନ ଆଳତୀ ଦେଖାଯାଏ, ଦେଖା ଦିଅନ୍ତି, ଭଗବାନ ଦର୍ଶନ ଦିଅନ୍ତି, ସେହି ସମୟରେ ଭକ୍ତମାନେ ସେଠି ଉପସ୍ଥିତ ଥାଆନ୍ତି ଏବଂ ସୁରଦାସ ଗୋଟେ ନୂତନ କବିତା ରଚନା କରନ୍ତି। ଆମେ ଯେମିତି ଗୋବିନ୍ଦ ମହାଦି ପୁରୁଷ ଗାନ କରୁଛେ, ସେହିଭଳି ଭାବରେ ସୁରଦାସ ଗୋଟେ ନୂତନ ସଙ୍ଗୀତ ଗାନ କରିବେ, ଭଗବାନ ରୂପକୁ ବର୍ଣ୍ଣନା କରିକି ସଙ୍ଗୀତ ଗାନ କରିବେ। ତେଣୁ ଭକ୍ତମାନେ ସବୁ ଅନ୍ୟ ଭକ୍ତମାନେ ଆଶ୍ରିତ ହେଇଯାଆନ୍ତି କି ଭଗବାନ ଏ ସୁରଦାସ ତ ଅନ୍ଧ, ସିଏ ତ ଦେଖିପାରୁନାହାନ୍ତି, କିନ୍ତୁ ଆଜି ଏଇଭଳି ଭକ୍ତର ଆଜି ଆମର ମହାବଦାନ ପ୍ରଭୁ ଭଗବାନଙ୍କର ଶୃଙ୍ଗାର କରିଛନ୍ତି, ଲାଲ ବସ୍ତ୍ର ପରିଧାନ କରିଛନ୍ତି, ଏଇଭଳି ଭାବରେ ସବୁ ଶୃଙ୍ଗାର କରିଛନ୍ତି। ତେଣୁ ଆମେ ଚକ୍ଷୁ ରହିଛି ଦେଖିପାରୁଛେ, କିନ୍ତୁ ତାଙ୍କର ଚକ୍ଷୁ ନଥିଲେ ମଧ୍ୟ ସେ ଦେଖିକରି ସବୁ ମାନେ ସେସବୁ ଅନୁଭବ କରୁଥିଲେ ଏବଂ ରଚନା କରୁଥିଲେ, ସଙ୍ଗୀତ ମାଧ୍ୟମରେ ରଚନା କରି, ସୁନ୍ଦର ସଙ୍ଗୀତ ମାଧ୍ୟମରେ ରଚନା କରି ଗାନ କରୁଥିଲେ। ତେଣୁ ଭକ୍ତମାନେ ଭାବିଲେ ବୋଧେ ସେ ଯେ ପୂଜାରୀ ସେ ବୋଧେ କହିଦେଇଛନ୍ତି ଫୋନ୍ରେ ଯେ ଆଜି ଏଇଭଳି ଭାବରେ ରୂପ ହେବ, ତୁମେ ଏଇଭଳି ଭାବରେ ସଙ୍ଗୀତ ଗାନ କରିବ। କିନ୍ତୁ ତାରେ ସେଥିପାଇଁ ପୂଜାରୀଙ୍କୁ କହିଲେ, ତୁମେ ଆଜି କୌଣସି ବସ୍ତ୍ର ପରିଧାନ କରିବନି, ଭଗବାନଙ୍କର ଖାଲି କୌଣସି ବସ୍ତ୍ର ପରିଧାନ କରିବ ନାହିଁ। ତେଣୁ ଦେଖିବା କ'ଣ ସୁରଦାସ କ'ଣ ଗାନ କରୁଛନ୍ତି ଦେଖିବା। ତେଣୁ ସେଦିନ ସୁରଦାସ କହିଲେ, ପ୍ରଭୁ ଆପଣ ବିନା ବସ୍ତ୍ରରେ ମଧ୍ୟ କେତେ ସୁନ୍ଦର ଦେଖାଯାଉଛନ୍ତି, ପ୍ରଭୁ ଏଇଭଳି ଭାବରେ ରଚନା କରିଛନ୍ତି ଭଗବାନ ରୂପ। ତେଣୁ ଏଇଭଳି ଭାବରେ ଚାରି କୁମାର ଭଗବାନ ରୂପ ଦର୍ଶନ କରୁଛନ୍ତି, ନୟନାନନ୍ଦ ଭାଜନମ୍, ନୟନରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଖାଲି ଯେ ନୟନରେ ଆନନ୍ଦ ପ୍ରାପ୍ତ ହୋଇଛନ୍ତି ତାହା ନୁହଁ, ସେଠି ସବୁ ତାଙ୍କର ସମସ୍ତ ଇନ୍ଦ୍ରିୟମାନେ ଦ୍ୱାରା ସେ ଆନନ୍ଦ ପ୍ରାପ୍ତ ହୋଇଛନ୍ତି, ଚକ୍ଷୁରେ ଭଗବାନଙ୍କର ରୂପ ଦର୍ଶନ କରୁଛନ୍ତି, ଅପ୍ରାକୃତ ସୌନ୍ଦର୍ଯ୍ୟକୁ ଦର୍ଶନ କରୁଛନ୍ତି, कर्ण माध्यम भगवान कथा श्रवण करसंती सेठी पक्षी माने मध्य भगवान गुणगान करसंती मौमाछी माने मध्य भगवान गुणगान करसंती समस्त भगवान गुणगान करसंती तेणु नासिकार भगवान पादपद्म अर्पित तुलसी मकरंद वायु को आघ्राण कर आनंद प्राप्त होती निजे भगवान कथा श्रवण कर श्रवणा भगवान कथा अमृत को श्रवण कर एगार श्लोक भगवान कथा कही श्रवण कर तेणु ये भाव में समस्त इंद्रिय मान द्वारा से आनंद प्राप्त होती से आनंद बढ़ी बढ़िका जा आनंद तेणु ब्रह्मा कहते अथ ते मुनय दृष्टवा नयनानंद भाजनम वैकुंठम तद अधिष्ठानम वैकुंठ वैकुंठ जगत से जाए पहुँचती प्रथम तरप वैकुंठ लोक जाइंट तेणु ये भौतिक जगत जो नियम सब रही से नियम काम करे ना ये कहुए थ्री डायमेनसनाल बोली कहुए अतीत वर्तमान भविष्य ये तीनो डायमेनसन रही बा दैर्घ्य प्रस्थ एवं उच्चता ये तीनो डायमेनसन रही भौतिक जगत में कि चीज जगत हूँ ये थ्री डायमेनसनाल ऊर्धरे ये तीनो डायमेनसन जो रही तार ऊर्धरे वैकुंठ जगत अद्वैत जगत से यहाँ द्वैतमय जगत तेणु से ही वैकुंठ जगत को निजे जा दर्शन करकुंठम तद अधिष्ठान भगवान से स्थान वैकुंठ लोक अधिष्ठान से वैकुंठ लोक दर्शन करकुंठ लोक तेणु से देखी वैकुंठ लोक देखी मत सी आनंद आनंदित होती कि सुंदर धाम वैकुंठ धाम वर्णना कर बहुत आम ब्रह्म संहित चिंता मणि प्रकर्षद मसुकल्प वृक्ष लक्ष्यावृतेषु सुरभिरविपालयन्तं लक्ष्मी सहस्र सतसं रमसेव्यमानं गोविंदमादिपुरुषं तमहं भजामि वैकुंठ लोक सब वर्णना कर ब्रह्मा वर्णना कर जो भूमि से हूँ चिंतामणि प्रस्तर जो प्रस्तर को सुना माने लुहारे छुईदेले से सुनारे परिणत हो प्रस्तर एत मूल्यवान प्रस्तर सेठिकार भूमि हूँ से भाव में चिंतामणि प्रकर्षद मसुकल्प वृक्ष एवं सेठी जो वृक्ष सब रही से वृक्ष आमर ये वृक्ष भाई नुह से सब कल्प वृक्ष जेकोसी वृक्षर जेकोसी समय जेकोसी परिमाण में आम जहाँ चाह प्राप्त हो पार फल प्राप्त हो पार ये हूँ कल्प वृक्ष चीत जगत वृक्ष हूँ कल्प वृक्ष तेणु चिंतामणि प्रकर्षद मसुकल्प वृक्ष लक्ष्यावृतेषु सुरभिरविपालयन्तं भगवान कौन सी आवश्यकता ना धनर गोपालन कले पैसा आणिले चलिए आमर लोक मैंने गोपालन कर पैसा चलियापाई किंतु भगवान जो गोपालन कर आनंद गाभी मैंने प्रिय नम ब्राह्मण देवाय गो ब्राह्मण हिताय गाभी मैंने भगवान प्रिय से भगवद गीत अर्जुन को कहले अर्जुन वैश्यर कर्म हो गाभी मान सुरक्षा प्रदान करवा तीस लक्ष प्रकार पशु अच्छा कि भगवान अन्य पशु को रक्षा करने कही ना कृषि गोरक्षा वाणिज्यम वैश्यकर्म स्वभाव ये हूँ वैश्यर कर्म गोरक्षा करेंगे सी तेणु भगवान खाली कथार कही ना निजे कार्य परिणत कर गो रक्षा करावी मान सुरक्षा दौरान गावी मान चारण कर गोपालन भगवान जो माँ यशोदा नंद महाराज गृह भगवान जो लीला करते पांच हजार वर्ष तलर घटना भगवान छोट पिला वत्साचारण करने जाऊँच माँ छाड़ा चाहून कहे आमर कौन सेवक अभाव अच्छे तू जा वत्साचारण करू ना बलराम हो तुम दिज कहीं तुम ये राजवास रुह तुम कहीं जीव वत्सा पालन कर तेणु भगवान कहले आम हूँ वैश्य जाति आसे आम कार्य हूँ गोपालन गोरक्षा करवा यही भाव में विभिन्न जुक्ति प्रदान करी से गले तेणु माँ जदि चाहून छाड़ापाई कि बहुत कष्ट छाड़े कहले ठीक अच्छे तुम जो जीव तेल चपल पादुका पिंधिक जाओ ना पादुका आम पिंधु ना कहीं पादुका पिंधु ना ना गाभी होती आम मालिक आम मालिक जदि खाली पादर जीवे आम कमी चपल पिंधिक जीवु तेणु जदि मु चपल पिंधु ତାହେଲେ ଗାଭୀମାନଙ୍କୁ ସବୁ ଚପଲ ପିନ୍ଧା, ସବୁ 9 ଲକ୍ଷ ଗାଭୀ ଏଇଭଳି ଭାବରେ ସମସ୍ତଙ୍କୁ ଚପଲ, ଗୋଟିଏ ଗାଭୀର 4ଟି ଚପଲ ଦରକାର, ଆମର 2-3ଟା ଚପଲ, ତାଙ୍କ 4ଟି ଚପଲ, ପୁଣି ତାଙ୍କୁ ଜଗିବା ପାଇଁ ମଧ୍ୟ ଜଣେ ଛତା ଧରିକି ଯିବେ, ଏଇଭଳି ଭାବରେ ସବୁ କହିଲା ପରେ ସବୁ ଆଉ ସେ ଆଉ ଚିନ୍ତା କଲେ ନାହିଁ ସେ କଥା। ଭଗବାନ ଖାଲି ପାଦରେ ଭ୍ରମଣ କରିଛନ୍ତି, ଭଗବାନଙ୍କର ପାଦ ପାଦପଦ୍ମରେ 19ଟି ଚିହ୍ନ ରହିଛି ଭଗବାନଙ୍କର। ବିଶେଷ ଭାବରେ ଯେତେବେଳେ ଭଗବାନଙ୍କୁ ପୌଗଣ୍ଡ ବୟସ ହୋଇଗଲା, 6 ବର୍ଷର ହୋଇଗଲେ ଭଗବାନ, ସେତେବେଳେ ଗାଭୀମାନଙ୍କୁ ଚାରଣ କଲେ, କୁମାର ବୟସରେ ବତ୍ସାମାନଙ୍କୁ ଚାରଣ କରୁଥିଲେ, ଯେଉଁ ପୌଗଣ୍ଡ ବୟସରେ ଭଗବାନ ଯେତେବେଳେ 10ସ୍କନ୍ଧ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତତଶ୍ଚ ପୌଗଣ୍ଡ ବୟସିତ ଭଜେ, ବ୍ରଜରେ ଯେତେବେଳେ ଭଗବାନ ପୌଗଣ୍ଡ ବୟସରେ ଆସିଗଲେ, ଗାସ୍ ଚାରାୟନ୍ତ ପଶୁପାଳ ସମ୍ମତ, ଗାଭୀମାନଙ୍କୁ ଚାରଣ କରିବା ପାଇଁ କହିଲେ, ପଶୁପାଳମାନେ ଅନ୍ୟମାନେ ସମ୍ମତି ପ୍ରଦାନ କଲେ। ତେଣୁ ଭଗବାନ ଯେଉଁ ତତଶ୍ଚ ପୌଗଣ୍ଡ ବୟସିତ ଭଜେ, ଯେଉଁ ଭଗବାନ ଯେତେବେଳେ ଯାଉଛନ୍ତି ବୟସେଇ ଅନ୍ୟମାନଙ୍କ ସଙ୍ଗମାନଙ୍କ ସହିତ ଯେଉଁ ଯାଇଛନ୍ତି, ସେ ସମୟରେ ବୃନ୍ଦାବନ୍ୟମ ପୁଣ୍ୟମ ଅତୀବ ଚକ୍ରତୁ, ବୃନ୍ଦାବନକୁ ଅତୀବ ଅତୀବ ପୁଣ୍ୟମୟ କରିଦେଇଛନ୍ତି, ଅତୀବ ସୁନ୍ଦର କରିଦେଇଛନ୍ତି ବୃନ୍ଦାବନ ଧାମକୁ। କାହିଁକି ନା ଭଗବାନଙ୍କୁ ପାଦ ଖାଲି ପାଦରେ ଯାଉଛନ୍ତି, କୌଣସି ପାଦୁକା ଗ୍ରହଣ କରିନାହାନ୍ତି ଭଗବାନ। ତେଣୁ ଏ ଯେଉଁ ଗାଁ ଚାରଣ କରୁଛନ୍ତି, ଭଗବାନଙ୍କ ଯେଉଁ ପାଦପଦ୍ମରେ ଯେଉଁ ଚିହ୍ନ ରହିଛି, 19ଟି ଚିହ୍ନ ରହିଛି, ବାମ ପାଦରେ 8ଟି ଚିହ୍ନ ରହିଛି, ଡାହାଣ ପାଦରେ 11ଟି ଚିହ୍ନ ରହିଛି, ଏ ଚିହ୍ନ ସବୁ ପରିସ୍ଫୁଟ ହୋଇଯାଉଛି, ଅଧିକ ପରିସ୍ଫୁଟ ହୋଇଯାଉଛି, କୁମାର ବୟସରେ ସେ ଚିହ୍ନ ଏତେ ପରିସ୍ଫୁଟ ହୋଇନଥିଲା। ତେଣୁ ବୃନ୍ଦାବନ ପୁଣ୍ୟମ ଅତୀବ ଚକ୍ରତୁ, ବୃନ୍ଦାବନକୁ ଆହୁରି ସୁନ୍ଦର କରିଦେଉଛନ୍ତି ଭଗବାନ। ତେଣୁ ସେଇ ବୈକୁଣ୍ଠ ଲୋକରେ ବର୍ଣ୍ଣନା କରାଯାଇଛି, ସୁରଭି ଲକ୍ଷାଭୂତି, ଲକ୍ଷ ଲକ୍ଷ ସୁରଭି ଗାଭି ପାଳନ କରୁଛନ୍ତି ଭଗବାନ, ସୁରଭି ରଭି ପାଳୟନ୍ତ ଲକ୍ଷ୍ମୀ, ସହସ୍ର ଶତସମ୍ଭ୍ରମ ସେବ୍ୟମାନ, ଶତସହସ୍ର କରି ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କର ସେବା କରୁଛନ୍ତି। କିଭଳି ନା ସମ୍ଭ୍ରମ, ଭୟର ସହିତ ସେବା କରୁଛନ୍ତି, ସମ୍ଭ୍ରମ ସମ୍ଭ୍ରମ ସେବା କରୁଛନ୍ତି। ସେଇ ଗୋବିନ୍ଦଙ୍କୁ ବ୍ରହ୍ମା ତାଙ୍କ ବ୍ରହ୍ମ ସଂଗୀତାରେ ପ୍ରଦାନ କରୁଛନ୍ତି। ତେଣୁ ସେଇ ବୈକୁଣ୍ଠ ତଦ ଅଧିଷ୍ଠାନ, ସେ ଅଧିଷ୍ଠାନ ସେଇ ଧାମକୁ ଦେଖିଲେ, ବୈକୁଣ୍ଠ ଲୋକ ଦେଖିକି ମଧ୍ୟ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଭଗବାନ ରୂପ ଦେଖି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ବୈକୁଣ୍ଠ ଧାମ ଦେଖି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଏବଂ ବିକୁଣ୍ଠ ସ୍ୱୟଂ ପ୍ରଭମ, ବିକୁଣ୍ଠ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ଏବଂ ବୈକୁଣ୍ଠ ଲୋକ ମଧ୍ୟ ସ୍ୱୟଂ ପ୍ରଭମ, ଭଗବାନଙ୍କୁ ଆରମ୍ଭ କରି ସମସ୍ତ ଲୋକ ସ୍ୱୟଂ ପ୍ରଭମ ଆଲୋକ ପ୍ରଭାସ୍ମି ଶଶି ସୂର୍ଯ୍ୟ, ଭଗବତ ଗୀତାରେ ଭଗବାନ କହିଛନ୍ତି 7ମ ଅଧ୍ୟାୟରେ। ଆମେ ଯେଉଁ ଆଲୋକ ପ୍ରାପ୍ତ ହେଉଛେ, ଏହି ଭୌତିକ ଜଗତରେ ଆଲୋକର ଆବଶ୍ୟକତା ରହିଛି, କାହିଁକି ନା ଏ ଭୌତିକ ଜଗତ ହେଉଛି ଅନ୍ଧକାରମୟ ଜଗତ, ତମସୋମା ଜ୍ୟୋତିର୍ଗମା ବୋଲି କୁହାଯାଇଛି, ଅନ୍ଧକାରମୟ ଜଗତ, ଲାଇନ୍ ପଳାଇଥିଲା, ସବୁ କାମ ବନ୍ଦ ହୋଇଯାଇଥିଲା, ବର୍ତ୍ତମାନ ଲାଇନ୍ ଆସିଲା, ସବୁ ଠିକ୍ ଚାଲିଛି। ତେଣୁ ଏ ଅନ୍ଧକାରମୟ ଜଗତରେ ଆଲୋକର ବ୍ୟବସ୍ଥା କରାଯାଇଛି, କିନ୍ତୁ ଚିତ୍ ଜଗତ ହେଉଛି ଆଲୋକମୟ ଜଗତ, ସ୍ୱୟଂ ପ୍ରଭମ, ଏ ଆଲୋକ ଭଗବାନଙ୍କ ଶରୀରରୁ ଆସୁଛି। ଆମେ ଯେଉଁ ଦେଖୁଛେ ଭୌତିକ ଜଗତରେ ଯେଉଁ ଆଲୋକ ସବୁ ରହିଛି, ସୂର୍ଯ୍ୟଙ୍କର ଯେଉଁ ପ୍ରଭାବ ରହିଛି, ଚନ୍ଦ୍ରଙ୍କର ଯେଉଁ ପ୍ରଭାବ ରହିଛି, ନକ୍ଷତ୍ରମାନଙ୍କର ଯେଉଁ ପ୍ରଭାବ ରହିଛି, ସେସବୁ ପ୍ରଭାବ ଭଗବାନଙ୍କଠାରୁ ଆସୁଛି। ଭଗବତ ଗୀତା 7ମ ଅଧ୍ୟାୟରେ ଭଗବାନ କହିଲେ, ପ୍ରଭାସ୍ମି ଶଶି ସୂର୍ଯ୍ୟ ହୋ। ଆମେ ଯଦି ଖାଲି ଚିନ୍ତା କରିବା ସୂର୍ଯ୍ୟ ଏବଂ ଚନ୍ଦ୍ରକୁ ଦେଖି ଏ ଆଲୋକ ଭଗବାନଙ୍କଠାରୁ ଆସିଛି, ଏ ଆଲୋକ ହେଉଛନ୍ତି ଭଗବାନ, ତାହେଲେ ଆମେ ଭଗବତ ଚେତନଶୀଳ ହୋଇଯିବା, ଭଗବତ ଚେତନଶୀଳ ହେବା ପାଇଁ ବହୁତ କଷ୍ଟ ହେବାକୁ କରିବାକୁ ପଡ଼ିବ ନାହିଁ। ଖାଲି ଚିନ୍ତା ମାଧ୍ୟମରେ ଜଣେ ଭଗବତ ଚେତନଶୀଳ ହୋଇଯିବ, ଯଦି ଚିନ୍ତା କରିବ ଭଗବାନ କଥା ଗ୍ରହଣ କରି, ଏ ଯେଉଁ ଆଲୋକ ରହିଛି ଇଏ ହେଉଛନ୍ତି ଭଗବାନ, ପ୍ରଭାସ୍ମି ମୁଁ ହେଉଛି ପ୍ରଭା, ମୁଁ ହେଉଛି ଆଲୋକ, ଏ କଥା ଯଦି ଆମେ ଚିନ୍ତା କରିବା ତାହେଲେ ଆମେ ଭଗବତ ଚେତନଶୀଳ ହୋଇଯିବା। ତେଣୁ ଆଜି ବୈକୁଣ୍ଠ ଲୋକରେ ସବୁ ସ୍ୱୟଂ ପ୍ରଭମ, ସବୁକିଛି ଆଲୋକମୟ, ସେଠି ଅନ୍ଧକାର କିଛି ନାହିଁ, ଏ ଭୌତିକ ଜଗତ ହେଉଛି ଅନ୍ଧକାରମୟ ଜଗତ, ତେଣୁ ସେଠି ସ୍ୱୟଂ ପ୍ରଭ ସବୁ ଆଲୋକ ଦର୍ଶନ କରୁଛନ୍ତି। ସେଥିପାଇଁ ଭଗବତ ଗୀତାର 15ଅଧ୍ୟାୟରେ ଭଗବାନ କହିଲେ, ଅର୍ଜୁନ ମୋର ଯେଉଁ ଧାମ ରହିଛି ସେ ଧାମରେ ଏ ସୂର୍ଯ୍ୟ ଚନ୍ଦ୍ର ବିଜୁଳି ବତୀର ଆବଶ୍ୟକତା ନାହିଁ, ତୁମେ ଯଦି ସେ ଲୋକକୁ ଯିବ ଯଦି ଗତ୍ୱାନାନି ବର୍ତ୍ତନ୍ତେ ଯେଉଁ ଲୋକକୁ ଗଲେ କେହି ଫେରନ୍ତି ନାହିଁ ନତଦ ଭାସତେ ସୂର୍ଯ୍ୟ ସେଠି ସୂର୍ଯ୍ୟର ଆବଶ୍ୟକତା ନାହିଁ ଆମର ସୂର୍ଯ୍ୟ ଦିନରେ ଉଦୟ ହେଲେ ସବୁ ବେଦ କାର୍ଯ୍ୟ ସବୁ ଯଜ୍ଞ କାର୍ଯ୍ୟ ସବୁ ହେବ ଆଜି ଅନ୍ଧକାର ହେଇଯାଇଛି ବୋଲି ଦେବତାମାନେ ଭୟ କରିଯାଇଛନ୍ତି ଯଜ୍ଞ କାର୍ଯ୍ୟ ହେଇପାରୁନାହିଁ ଅନ୍ଧକାର ଛାଇଯାଇଛି ତେଣୁ ବ୍ରହ୍ମାଙ୍କ ପାଖକୁ ଆସିଛନ୍ତି ଅନ୍ଧକାରମୟ ଜଗତ ଏଠି ସ୍ୱାଭାବିକ ଭାବରେ ଅନ୍ଧକାର ରହିବ ତେଣୁ ଏ ଅନ୍ଧକାର କାରଣ ବ୍ରହ୍ମା ବର୍ଣ୍ଣନା କରୁଛନ୍ତି ଅନ୍ଧକାରମୟ ଜଗତ କାରଣ ହେଉଛି ଏଇଟା ସେଇ ଜୟ ଏବଂ ବିଜୟ ପ୍ରବେଶ କରିଛନ୍ତି ଭୌତିକ ଜଗତକୁ ଆସିଛନ୍ତି ଦିଦିଙ୍କର ଗର୍ଭରେ ପ୍ରବେଶ କରିଛନ୍ତି ତାଙ୍କ ତେଜରୁ ଏ ଅନ୍ଧକାର ହେଇଯାଇଛି ଖାଇଯାଇଛି ତେଣୁ ଏ ଆଲୋକ ଆସିଲେ ଯଜ୍ଞ କାର୍ଯ୍ୟ ସବୁ ହେବ ସୂର୍ଯ୍ୟ ଏବେ ସେହିଭଳି ଭାବରେ ଚନ୍ଦ୍ର ମଧ୍ୟ ପ୍ରଭାବ ରହିଛି ଆଲୋକ ରହିଛି ସେହି ଚନ୍ଦ୍ର ପ୍ରଭାବରେ ଏଇ ଔଷଧି ପ୍ରାପ୍ତ ଔଷଧି ବା ଫଳ ଇତ୍ୟାଦି ସବୁ ଫଳ ପୁଷ୍ପ ଇତ୍ୟାଦି ହେଉଛି ସେ ଚନ୍ଦ୍ର ଆଲୋକରୁ ସେ ଜ୍ୟୋତ୍ସ୍ନାରୁ କିରଣରୁ ସେମାନେ ପ୍ରାପ୍ତ ହେଉଛନ୍ତି ଏ ଅମୃତ ପ୍ରାପ୍ତ ହେଉଛନ୍ତି ସେମାନେ କୃଷ୍ଣାମି ଚୌଷଧି ସର୍ବାସୋମ ଭୂତ୍ୱା ରସାତ୍ମକ ସୋମ ଚନ୍ଦ୍ରର ଯେଉଁ ଆଲୋକ ସେ ରସ ସେ ଆଲୋକରେ କୃଷ୍ଣାମି ଚୌଷଧି ସର୍ବା ଯେତେ ବୃକ୍ଷ ଲତା ଔଷଧି ସବୁ ଗଛ ରହିଛି ବୃକ୍ଷ ସବୁ ରହିଛି ଲତା ସବୁ ରହିଛି ତାର ଯେଉଁ ଫଳ ଇତ୍ୟାଦି ସବୁ ହେଉଛି ଏ ଫଳ ଏଇ ସୋମର ରସାତ୍ମକ ଏଇ ଚନ୍ଦ୍ରର ଆଲୋକରୁ ଚନ୍ଦ୍ର ଆଲୋକର ରସରୁ ସେମାନେ ରସ ପ୍ରାପ୍ତ ହେଉଛନ୍ତି ତେଣୁ ସେହିଭଳି ଚନ୍ଦ୍ରଲୋକକୁ ଯାଇଥିଲେ ଆମର ବୈଜ୍ଞାନିକମାନେ ବୋଲି କହୁଛନ୍ତି ଯେଉଁଠି କହୁଛନ୍ତି କିଛି ଜୀବନ ନାହିଁ ଯେଉଁ ଚନ୍ଦ୍ରଲୋକର ଆଲୋକରେ ପ୍ରଭୁପାଦମାନେ ଯେ କଥା କହନ୍ତି ଯେଉଁ ଚନ୍ଦ୍ରଲୋକର ଆକାଶ ଆଲୋକରେ ଆଜି ଆମର ପୃଥିବୀରେ ଏତେ ଫଳ ଫୁଲ ସବୁ ହେଇପାରୁଛି ସେ ଚନ୍ଦ୍ରଲୋକରେ କିଛି ଜୀବନ ନାହିଁ ତେଣୁ ବୈଜ୍ଞାନିକମାନେ ଏସବୁ ଗୋଟେ କଳ୍ପନା କରି କହିକିରି ସବୁ ଲୋକମାନଙ୍କୁ ଭ୍ରମିତ କରିଥିଲେ ଆଜି ସେହି ବୈଜ୍ଞାନିକମାନଙ୍କ ମଧ୍ୟରୁ କେତେ ଜଣ ଆସି ବାହାର କରିଛନ୍ତି ଯେ ପ୍ରକୃତରେ ସେମାନେ ଯାଇନଥିଲେ ଚନ୍ଦ୍ରଲୋକକୁ ତେଣୁ ସେହି ଯେଉଁ ଆଲୋକ ରହିଛି ବୈକୁଣ୍ଠ ଲୋକର ଯେଉଁ ଆଲୋକ ସ୍ୱୟଂ ପ୍ରଭ ଦର୍ଶନ କରୁଛନ୍ତି ଭଗବାନ ମଧ୍ୟ ସେ କଥା କହିଛନ୍ତି ଭଗବତ ଗୀତା 15 ଅଧ୍ୟାୟରେ ନା ତଦ ଭାସତେ ସୂର୍ଯ୍ୟ ନା ଶଶାଙ୍କୁ ନ ପାବକ ବିଜୁଳି ଶକ୍ତିର ସେଠି ଆବଶ୍ୟକତା ନାହିଁ ଯଦ ଗତ୍ୱା ନ ନିବର୍ତ୍ତନ୍ତେ ତ ଧାମ ପରମ ମମ ଯେଉଁଠି ଗଲେ ଆଉ କେହି ଫେରିବେ ନାହିଁ ଅର୍ଜୁନ ସେଇ ଧାମ ହେଉଛି ମୋର ଶ୍ରେଷ୍ଠ ଧାମ ଆଜି ସେଇ ଧାମକୁ ଦର୍ଶନ କରି ନୟନାନନ୍ଦ ଭାଜନମ ମନରେ ନୟନରେ ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଚାରି କୁମାର ଏବଂ ଅଥତେ ମୁନେୟ ଦୃଷ୍ଟ୍ୱା ନୟନାନନ୍ଦ ଭାଜନମ ବୈକୁଣ୍ଠମ ତଦ ଅଧିଷ୍ଠାନମ ଯେଉଁ ସ୍ଥାନ ଅଧିଷ୍ଠାନ କରେ ସ୍ଥାନ ଯେଉଁ ସ୍ଥାନ ଯେଉଁ ବୈକୁଣ୍ଠ ଲୋକ ତାକୁ ମଧ୍ୟ ଦର୍ଶନ କଲେ ଏବଂ ବିକୁଣ୍ଠଂ ଚ ବିକୁଣ୍ଠ ହେଉଛନ୍ତି ଭଗବାନ ଯାହାଙ୍କର କୌଣସି କୁଣ୍ଠା ନାହିଁ ଯିଏକି ସବୁବେଳେ ଆନନ୍ଦମୟ ସ୍ଥିତିରେ ରହିଛନ୍ତି ସଚ୍ଚିଦାନନ୍ଦମ ଘନ ସେ ସଚ୍ଚିଦାନନ୍ଦ ଘନ ଭଗବାନଙ୍କୁ ଦର୍ଶନ କରିଛନ୍ତି ଏବଂ ସ୍ୱୟଂ ପ୍ରଭମ ଭଗବାନ ମଧ୍ୟ ସ୍ୱୟଂ ପ୍ରଭମ ଏବଂ ଭଗବାନଙ୍କ ଧାମ ମଧ୍ୟ ସବୁ ସ୍ୱୟଂ ପ୍ରଭମ ଆଜି ଦେଖି ବହୁତ ଅପାର ଆନନ୍ଦ ପ୍ରାପ୍ତ ହେଇ ଫେରୁଛନ୍ତି ସେ ତେଣୁ ବ୍ରହ୍ମା ଆ ପର କଥା କହିବେ ତେଣୁ ଆମ କଥାକୁ ବିଶ୍ରାମ ଦେବା ଆସନ୍ତା ଆଉ ଆମେ ପ୍ରାୟ ଆସିପାରିବନି ଏଇଟା ଆମ ଲାଷ୍ଟ ଭିଜିଟ୍ କାହିଁକିନା ମୁଁ ଯିବି କାଲିଠୁ ଆରମ୍ଭ ହେବ ରଥଯାତ୍ରା ରଥଯାତ୍ରା ପରେ ସକାଳେ ସେଠି ପ୍ରୋଗ୍ରାମ୍ ଅଛି ଗୁଣ୍ଡିଚା ମନ୍ଦିରରେ ଏବଂ ଗୁଣ୍ଡିଚା ମନ୍ଦିର ସରିଲା ପରେ ମୁଁ ପଳେଇଯିବି ବାହୁଡ଼ା ଦିନ ମୁଁ ପଳେଇଯିବି ଏଠିକି ତା ପୂର୍ବ ଦିନ ଚେନ୍ନାଇ ପଳେଇବି ଗୋଟେ ମାସ କି କେତେ ମାସ ରହିବି ନା ଆଉ ନାହିଁ ଆଜି ଲାଷ୍ଟ ଜୟ ଶ୍ରୀ ପ୍ରଭୁପାଦ ମହାରାଜ ହଁ ସୂର୍ଯ୍ୟ ସେଥିପାଇଁ ପ୍ରଭୁପାଦ